ॐ नमो भगवते वासुदेवाय। ॐ नमो भगवते वासुदेवाय। श्रीमद्भागवतम दशम स्कंद 64 अध्याय श्लोक 14। षोड़ंकृतेभ्यो गुणशीलवद्भ्यो षोड़ंकृतेभ्यो गुणशीलवद्भ्य सीदत्कुटुंबेभ्य ऋतव्रतेभ्य सीदत्कुटुंबेभ्य ऋतव्रतेभ्य तपसुत ब्रह्म बदान्य तपसुत ब्रह्म बदान्य सद्भ्य प्रादांजुवभ्यो द्विजपिं प्रादांजुवभ्यो द्विजपुंगवेभ्य पुंगवेभ्यो प्रादांजुवभ्यो द्विजपुंगवेभ्यो षोड़ंकृतेभ्यो गुणशीलवद्भ्यो सीदत्कुटुंबेभ्य ऋतव्रतेभ्य तपसुत ब्रह्म बदान्यसद्भ्य प्रादांजुवभ्यो द्विजपुंगवेभ्य षोड़ंकृतेभ्यो गुणशीलवद्भ्य सीदत्कुटुंबेभ्य ऋतव्रतेभ्य तपसुत ब्रह्म बदान्यसद्भ्य प्रादांजुवभ्यो द्विजपुंगवेभ्यो षोड़ंकृतेभ्यो गुणशीलवद्भ्य सीदत्कुटुंबेभ्य ऋतव्रतेभ्य तपसुत ब्रह्म बदान्यसद्भ्य प्रादांजुवभ्यो द्विजपुंगवेभ्यो षोड़ंकृतेभ्य गुणशीलवद्भ्य बदान्यसद्भ्य प्रादांजुवेभ्यो द्विजपुंगवेभ्य ठीक है ठीक है धीरे धीरे कथा बंद धीरे। हरे कृष्णा ये दुईट श्लोक रही है आम गोटे श्लोक पाठ कले आ 15 नंबर श्लोक पाठ करदे गो भूय गो भू हिरण्यायतना स्वहस्तिनः कन्या सदासी स्थिरूप्य सज्यः वांसासि रत्नानि परिच्छदान रथान इष्टं च यज्ञे चरितं च पूतम् लोकर अनुवाद मुँ प्रथमे मोर दान ग्रहिता ब्राह्मण मान को सुंदर अलंकार रे भूषित विभूषिता करिबा मध्यम रे सम्मानित करथिली जे समस्त अत्यंत उत्तम ब्राह्मण गण सच्चरित्र एवं विविध गुणावली अधिकारी एवं सेमानक परिवार वर्ग अभावी थिले सेमाने सत्य प्रति उत्सर्गीकृत थिले सेमानक तपश्चर्या निमित्त सुपरिचित वैदिक शास्त्र रे सेमाने सुपंडित थिले एवं सेमानक आचरण रे सेमाने साधुभावपन्न थिले मु सेमानक गाभी भूमि स्वर्ण एवं वासगृह ସହିତ ଅଶ୍ୱ ହସ୍ତୀ ଓ ଦାସୀ ସହିତ ବିବାହ ଯୋଗ୍ୟା କନ୍ୟା ଏବଂ ତିଳ ରୌପ୍ୟ ସୁନ୍ଦର ଶଯ୍ୟା ବସନ ଭୂଷଣ ରତ୍ନ ସାମଗ୍ରୀ ଆସବାବପତ୍ର ଏବଂ ଅନେକ ରଥ ମଧ୍ୟ ଦାନ କରୁଥିଲି। ଅଧିକନ୍ତୁ ମୁଁ ବୈଦିକ ଯଜ୍ଞ ଆଦି ସମ୍ପାଦନ କରିଛି ଏବଂ ବିଭିନ୍ନ ପ୍ରକାର କଲ୍ୟାଣକର କାର୍ଯ୍ୟ ମଧ୍ୟ କରିଛି। ଉପସ୍ଥିତ ଭକ୍ତ ସଜାନ ବୃନ୍ଦ ମାତୃବୃନ୍ଦ ଆପଣମାନଙ୍କୁ ଆମର ଭାଗବତ କଥାକୁ ସ୍ୱାଗତ ଜଣାଯାଉଛି। ଏ ଯେଉଁ ଦ୍ୱାରକାର ଲୀଳା ଚାଲିଛନ୍ତି, ଆମେ ଗତକାଲି କହୁଥିଲେ କିଭଳି ଭାବରେ ସେ ଯେଉଁ ପ୍ରଦାନ କରିଥିଲେ, ଯେତିକି ସଂଖ୍ୟକ ଭୂମିକଣା ଅଛି, ଯେତିକି ସଂଖ୍ୟକ ଅଗ୍ନିକଣା ରହିଛି, ଯେତିକି ସଂଖ୍ୟକ ହିମକଣା ରହିଛି, ସେତିକି ସଂଖ୍ୟକ ଗାଭୀ ସେ ଦାନ କରୁଥିଲେ। ପୁଣି ଯାଇଥାଇ ଗାଭୀ ନୁହଁ, ଗତ ଶ୍ଳୋକରେ ଆମେ ଆରମ୍ଭ ମାନେ ଆଲୋଚନା କରିଥିଲେ କିଭଳି ଭାବରେ ପୟସ୍ୱିନୀ ତରୁଣୀ ଶୀଳରୂପ ଗୁଣ ପପନ୍ନାହା କପିଳା ହେମଶୃଙ୍ଗୀ ନ୍ୟାୟାର୍ଜିତା ରୂପ୍ୟ ରୌପ୍ୟ ଖୁରାହା ସବତ୍ସା ଦୁକୁଳ ମାଳା ଭରଣା ଦଦାବ ଏଭଳି ଭାବରେ ସୁନ୍ଦର ଗାଭୀମାନଙ୍କୁ ସବୁ ପ୍ରଦାନ କରିଥିଲେ। ତେଣୁ ବର୍ତ୍ତମାନ ଏଇ ଦୁଇଟି ଶ୍ଳୋକରେ ଆମେ ଶୁଣିବା ସେ କିଭଳି ଭାବରେ ଗାଭୀ ଥିଲେ। ଖାଲି ଗାଭୀକୁ ପ୍ରଦାନ କରିଥିଲେ ତା ନୁହଁ, ସେମାନେ ଷୋଳଙ୍କୃତେଭ୍ୟ ଗାଭୀମାନଙ୍କୁ ଷୋଳଙ୍କୃତେଭ୍ୟ କହିଲେ ଏ ବ୍ରାହ୍ମଣମାନଙ୍କୁ, ଗାଭୀମାନଙ୍କର ତ ଅଳଙ୍କାର କୁହାଯାଇଥିଲା, ରତ୍ନ ଅଳଙ୍କାର ସବୁ ଦିଆଯାଇଥିଲା ଗତକାଲି ଆମେ ଆଲୋଚନା କରିଥିଲେ। କିନ୍ତୁ ଏଇ ଯେଉଁ ବ୍ରାହ୍ମଣମାନଙ୍କୁ ମଧ୍ୟ ସେ ତାଙ୍କୁ ମଧ୍ୟ ଆଗ ପ୍ରଥମେ ତାଙ୍କୁ ବିଭିନ୍ନ ପ୍ରକାର ଅଳଙ୍କାର ପ୍ରଦାନ କରେ। ଷୋଳଙ୍କୃତେଭ୍ୟ ଏବଂ ଗୁଣାଶୀଳବଦ୍ଭ୍ୟ ସାଧାରଣ ଯାଇଥାଇ ବ୍ୟକ୍ତି ନୁହନ୍ତି, ସେମାନେ ସତ୍ପାତ୍ରରେ ସେ ଦାନ କରୁଥିଲେ। ଗୁଣାଶୀଳବଦ୍ଭ୍ୟ ସବୁ ଗୁଣ ଏବଂ ଆଚାର ସବୁ ତାଙ୍କ ପାଖରେ ଥିଲା, ସେଭଳି ବ୍ରାହ୍ମଣଙ୍କୁ ସେ ଦେଉଥିଲେ। ସିଦତ୍ କୁଟୁମ୍ବେଭ୍ୟ ଋତୁପ୍ରତ୍ୟଭ୍ୟ ସୁଦତ୍ କୃତଭ୍ୟ ସିଦତ୍ କୁଟୁମ୍ବେଭ୍ୟ କହିଲେ କୁଟୁମ୍ବମାନେ ଯେଉଁ ରହିଛନ୍ତି, କୁଟୁମ୍ବ ଶବ୍ଦର ଅର୍ଥକୁ ବର୍ଣ୍ଣନା କରାଯାଇଛି, ଏମିତିକି ଯେଉଁ ପରିବାର ବର୍ଗମାନେ ଅଛନ୍ତି କୁତ୍ସିତ କର୍ମ କରିକି ମଧ୍ୟ ତାଙ୍କୁ ସେ ପୋଷଣ କରିବେ, କୁଟୁମ୍ବ ଶବ୍ଦର ଅର୍ଥ ଏଇଭଳି ଭାବରେ ବର୍ଣ୍ଣନା କରାଯାଇଛି। କୁତ୍ସିତ କର୍ମ ଯଦିଓ ଯଦି ନ୍ୟାୟିକ ଭାବରେ ଧାର୍ମିକ ଭାବରେ ଯଦି ଧନ ସଂଗ୍ରହ ନ ହୋଇପାରିଲା ତାଙ୍କୁ ଚଳାଇବା ପାଇଁ, ତାହେଲେ କୁତ୍ସିତ କର୍ମ କରି ମଧ୍ୟ ତାଙ୍କୁ ଚଳାଇବେ। ସେଥିପାଇଁ ସେ ନାମଟିକୁ ଦିଆଯାଇଛି କୁଟୁମ୍ବ, ଭଗବାନ ମଧ୍ୟ କୁଟୁମ୍ବ ବୋଲି କୁହାଯାଇଛି। ଆମର ଭାଗବତ ପ୍ରଥମ ସ୍କନ୍ଦ ନବମ ଅଧ୍ୟାୟରେ ଇଏ ଭୀଷ୍ମଦେବ ଭଗବାନ ଯେତେବେଳେ ସ୍ତୁତି କରୁଛନ୍ତି ସେତେବେଳେ ଏହି ସ୍ତୁତିଟି ଅଛି, କୁଟୁମ୍ବ ବହୁତ ସୁନ୍ଦର ସ୍ତୁତି। ଭଗବାନ ମଧ୍ୟ ସେଇଭଳି ଭାବରେ ଭାବୁଥିଲେ ଏମାନେ ମୋର କୁଟୁମ୍ବ, ପାଣ୍ଡବମାନଙ୍କୁ କୁଟୁମ୍ବ ବୋଲି ଭାବୁଥିଲେ, କୁତ୍ସିତ କର୍ମ କରୁଥିଲେ ଭଗବାନ। ଏଭଳି ଭାବରେ ଅଧର୍ମ ଦରକାର ପଡ଼ିଲେ ଅଧର୍ମ ମଧ୍ୟ କରିଛନ୍ତି ସବୁ କୁଟୁମ୍ବ। ଏ ଶ୍ଳୋକଟି ବହୁତ ଗୁରୁତ୍ୱପୂର୍ଣ୍ଣ ଶ୍ଳୋକ, ସେଥିପାଇଁ ଆମର ଏ କଥାଟି ମନେ ପଡ଼ିଲା ଯେ ସେ କହୁଛନ୍ତି କ'ଣ ନା କୁଟୁମ୍ବ ଶବ୍ଦଟି ବ୍ୟବହାର କରାଯାଇଛି କେଉଁଠି କରାଯାଇଛି ଯେ ହଁ ପ୍ରଥମ ସ୍କନ୍ଧ ନବମ ଅଧ୍ୟାୟ 39 ଶ୍ଳୋକରେ ଏଇଟା ଭୀଷ୍ମ ତାଙ୍କର ସ୍ତୁତିରେ କହୁଛନ୍ତି ଭଗବାନଙ୍କୁ, ସେ କହୁଛନ୍ତି ବିଜୟ ରଥ କୁଟୁମ୍ବ ଆତତ୍ର ଧୃତ ହୟ ରଶ୍ମି ନିତ ଶ୍ରେକ୍ଷଣୀୟ ଭଗବତୀ ରତି ରସ୍ତୁ ମେ ମୁମୂର୍ଷୋ ଜମିହ ନିରୀକ୍ଷ ହତକତା ସ୍ୱରୂପମ୍। ଯଦିଓ ଭଗବାନ ସେହି ସମୟରେ ତାଙ୍କ ନିକଟରେ ଉପସ୍ଥିତ ଅଛନ୍ତି, କିନ୍ତୁ ଭୀଷ୍ମ ସେ ରୂପକୁ ଧ୍ୟାନ କରୁନାହାନ୍ତି, ସେ ଧ୍ୟାନ କରୁଛନ୍ତି ଯେଉଁ ମହାଭାରତ ଯୁଦ୍ଧରେ ଯେଉଁଭଳି ଭାବରେ ଭଗବାନ ଯେଉଁ ଭାବରେ ଥିଲେ ସେଇ ଭାବକୁ ଧ୍ୟାନ କରୁଛନ୍ତି। କିଭଳି ଭାବରେ ଥିଲେ ନା ବିଜୟ ରଥ କୁଟୁମ୍ବ ଆତତ୍ର, ବିଜୟ 10 ନାମ ରହିଛି ଅର୍ଜୁନଙ୍କର, ତା ଦେହରେ ଗୋଟିଏ ନାମ ହେଉଛି ବିଜୟ। ତେଣୁ ବିଜୟ ରଥର କୁଟୁମ୍ବ ହିସାବରେ ସେ ନିଜକୁ ଭାବୁଥିଲେ ମୁଁ କୁଟୁମ୍ବ, ମୋର ଏମାନେ ସବୁ ନିଜ ଧନ। ତେଣୁ ଆତତ୍ର ବାମ ହାତରେ ସେ ଧରିଛନ୍ତି ସେ ଯେଉଁ କ'ଣ ବାମ ହାତରେ ତାଙ୍କୁ ଯେଉଁ ଲଗାମ ଧରିଛନ୍ତି ଏବଂ ଡାହାଣ ହାତରେ ଧରିଛନ୍ତି ଚାବୁକ, ଘୋଡ଼ାକୁ ଚାଳନା କରୁଛନ୍ତି, ରଥକୁ ଚାଳନା କରୁଛନ୍ତି। ତେଣୁ ଏହିଭଳି ଭାବରେ ଦ୍ରୁତ ହୟ ରଶ୍ମିନ୍ ହୟ ରଶ୍ମିନ୍ କହିଲେ, ହୟ କହିଲେ ଘୋଡ଼ା, ଘୋଡ଼ାମାନଙ୍କର ଯେଉଁ ରଶ୍ମି ବା ଯେଉଁ ଲଗାମକୁ ଧରିଛନ୍ତି, ଇତ ଶ୍ରୀକ୍ଷଣୀୟ ବହୁତ ସୁନ୍ଦର ତାଙ୍କର ଚାହାଣୀକୁ ଦେଖୁଛନ୍ତି, ଭୀଷ୍ମଦେବ ଦେଖୁଛନ୍ତି ସାମ୍ନାରେ କିଭଳି ଭାବରେ ଭଗବାନଙ୍କର ରହିଛି, ମୁଖର ବର୍ଣ୍ଣନା ରହିଛି, ମୁଖର ସୌନ୍ଦର୍ଯ୍ୟ ରହିଛି ଦେଖୁଛନ୍ତି ଇକ୍ଷଣୀୟ, ଏଇଟା ଦେଖିବା କଥା ସେ ରୂପକୁ ତାଙ୍କର ନିର୍ଜନକୁ ରକ୍ଷା କରିବା ପାଇଁ କିଭଳି ଭାବରେ ସେ ବ୍ୟଗ୍ର ଥିଲେ। ଭଗବତୀ ରତି ରସ୍ତୁମେ ମୁମୂର୍ଷୁ, ମୁଁ ବର୍ତ୍ତମାନ ମୃତ୍ୟୁମୁଖରେ ପଡ଼ିଛି, ସେହି ଭଗବାନ ପ୍ରତି ମୋର ରତି ରହୁ। ରତି ରସ୍ତୁମେ ମୁମୂର୍ଷୁ ଜମିୟ ନିରୀକ୍ଷ ହତୋ ଗତାହା ସ୍ୱରୂପମ, ଯେଉଁ ଭଗବାନଙ୍କ ରୂପକୁ ଦେଖିକରି ଯେଉଁମାନେ ଶରୀର ତ୍ୟାଗ କରିଥିଲେ ସେହି ଯୁଦ୍ଧ କ୍ଷେତ୍ରରେ, ସେମାନେ ସବୁ ଗତା ସ୍ୱରୂପମ ତାଙ୍କ ନିଜର ରୂପକୁ ଦାନ ପ୍ରାପ୍ତ ହୋଇଥିଲେ, ନିଜର ସ୍ୱରୂପ ଯେଉଁ ରହିଛି ସ୍ୱରୂପକୁ ପ୍ରାପ୍ତ ହୋଇଥିଲେ, ଭଗବତ ଧାମକୁ ସବୁ ପ୍ରାପ୍ତ ହୋଇଥିଲେ, ଏଇଟାକୁ ଦେଖିଲେ ଭୀଷ୍ମଦେବ ଦେଖୁଥିଲେ ସେହି ସମୟରେ। ତେଣୁ ବର୍ତ୍ତମାନ ସେ କଥାକୁ ମନେ ପକାଉଛନ୍ତି, କୁଟୁମ୍ବ ଶବ୍ଦ ଏଇଠି କୁହାଯାଇଛି, କୁତ୍ସିତ କର୍ମ କରିବା ପାଇଁ ମଧ୍ୟ ପଶ୍ଚାତପଦ ହେବେ ନାହିଁ, ନିଜର ପରିବାରବର୍ଗଙ୍କୁ ରକ୍ଷା କରିବା ପାଇଁ କୁଟୁମ୍ବ କାର୍ଯ୍ୟ କୁଟୁମ୍ବ ଭଳି ସେ ରହିଥିଲେ, କୁଟୁମ୍ବ ଶବ୍ଦର ଅର୍ଥକୁ ଏଇଭଳି ଭାବରେ ଆଚାର୍ଯ୍ୟମାନେ କହିଛନ୍ତି। ତେଣୁ ଇଏ ମଧ୍ୟ ବ୍ରାହ୍ମଣମାନେ ସେଇଭଳି ଭାବରେ ଋତବ୍ରତେଭ୍ୟୋ, ଋତବ୍ରତେଭ୍ୟ କହିଲେ ସତ୍ୟବ୍ରତ, ସତ୍ୟବ୍ରତରେ ସେମାନେ ଧାର୍ମିକ ଧର୍ମ ଅନୁସାରେ ଜୀବନଯାପନ କରୁଥିଲେ, ଋତବ୍ରତେଭ୍ୟୋ ଏବଂ ତପ ଶ୍ରୁତ ବ୍ରହ୍ମବଦାନ୍ୟ ସଦ୍ଭ୍ୟ, ତପସ୍ୟାରତ ଥିଲେ ବ୍ରାହ୍ମଣମାନଙ୍କର କର୍ମ ହେଉଛି ଏଇଟା, ସେମାନେ ସବୁ ତପସ୍ୟା କରିବେ, ସମ ଦମ ତପ ଶୌଚ ଏସବୁ ରହିଛି ବ୍ରାହ୍ମଣମାନଙ୍କ କର୍ମ। ତେଣୁ ତିନି ପ୍ରକାର ତପସ୍ୟା ରହିଛି, ଶାରୀରିକ ତପସ୍ୟା, ବାଚିକ ତପସ୍ୟା ଏବଂ ମାନସିକ ତପସ୍ୟା, ଏବଂ ଶ୍ରୁତ ବ୍ରହ୍ମବଦାନ୍ୟ ସଦ୍ଭ୍ୟ, ଶ୍ରୁତ କହିଲେ ସେମାନେ ସବୁ ଶ୍ରୁତିଶାସ୍ତ୍ରକୁ ଶ୍ରୁତ ବୋଲି କୁହାଯାଉଛି, ତେଣୁ ଶ୍ରୁତ ଶ୍ରୁତ କ'ଣ ମାନେ ବ୍ରହ୍ମ, ବ୍ରହ୍ମ କହିଲେ ବେଦ, ବ୍ରହ୍ମର ଗୋଟେ ନାମ ହେଉଛି ବେଦ, ବେଦକୁ ବ୍ରହ୍ମ ବୋଲି କୁହାଯାଏ, କାରଣ ଭଗବାନଙ୍କ ଠାରୁ ଆସୁଛି, ଭଗବାନଙ୍କ ଠାରୁ ଆସୁଛନ୍ତି, ତେଣୁ ବ୍ରହ୍ମ ବେଦକୁ କୁହାଯାଉଛି। ତେଣୁ ବଦାନ୍ୟ ସେମାନେ ପୁରା ସେ ବେଦ ପୂର୍ଣ୍ଣ ଭାବରେ ସେ ତାଙ୍କର ଜାଣିଛନ୍ତି, ଜ୍ଞାନ ତ ରହି ତାଙ୍କ ଜ୍ଞାନ ଅଛି, ସେ ବେଦର ଜ୍ଞାନ ରହିଛି। ଏବଂ ସଦ୍ଭ୍ୟ, ସଦ୍ଭ୍ୟ କହିଲେ ସେମାନେ ସବୁ କ'ଣ ନା ସାଧୁ, ସାଧୁ ବ୍ୟକ୍ତି ସେମାନେ ସବୁ, ତେଣୁ ସେମାନଙ୍କୁ ପ୍ରାଦାମ, ମୁଁ ତାଙ୍କୁ ପ୍ରଦାନ କରିଥିଲି, ସେହିଭଳି ବ୍ୟକ୍ତିମାନଙ୍କୁ ପ୍ରଦାନ କରିଥିଲି। ଏବଂ ଯୁବେଭ୍ୟ, ଯେଉଁମାନେ ବ୍ରାହ୍ମଣମାନେ ସେମାନେ ସବୁ ଯୁବକ ଥିଲେ। ଏବଂ ଦ୍ୱିଜ ପୁମ୍ ଗବେଭ୍ୟ, ଦ୍ୱିଜ ପୁଙ୍ଗବେଭ୍ୟ, ଦ୍ୱିଜ ଦ୍ୱିଜ କହିଲେ ବ୍ରାହ୍ମଣ, ବ୍ରାହ୍ମଣମାନଙ୍କ ଶ୍ରେଷ୍ଠ, ଦ୍ୱିଜ ପୁଙ୍ଗବେଭ୍ୟ, ତେଣୁ ସେହିଭଳି ଭାବରେ ଗୋ ଭୂ ହିରଣ୍ୟା ହିରଣ୍ୟତା ହିରଣ, ସେ ଖାଲି ଯେ ଗାଭୀ ପ୍ରଦାନ କରୁଥିଲେ ତାହା ନୁହଁ, ଆହୁରି ମଧ୍ୟ ବହୁତ କିଛି ପ୍ରଦାନ କରୁଥିଲେ, ଗାଭୀଙ୍କ ସହିତ ଭୂ କହିଲେ ଭୂମି ମଧ୍ୟ ପ୍ରଦାନ କରୁଥିଲେ, ହିରଣ୍ୟ ସୁବର୍ଣ୍ଣ ମଧ୍ୟ ପ୍ରଦାନ କରୁଥିଲେ, ଆୟତନ, ଆୟତନ କହିଲେ ଗୃହ ମଧ୍ୟ ପ୍ରଦାନ କରୁଥିଲେ, ଯାହାଙ୍କର ଘର ନାହିଁ ତାଙ୍କୁ ଘର ପ୍ରଦାନ କରୁଥିଲେ, ଅଶ୍ୱ ମଧ୍ୟ ପ୍ରଦାନ କରୁଥିଲେ, ତାପରେ ହସ୍ତିନ୍ୟ ହାତୀ ମଧ୍ୟ ପ୍ରଦାନ କରୁଥିଲେ, କନ୍ୟା ଯିଏ ବିବାହ କରିବା ପାଇଁ ଚାହୁଁଥିଲେ ତାଙ୍କୁ ମଧ୍ୟ ବିବାହ ପ୍ରଦାନ କରୁଥିଲେ, କନ୍ୟା ପ୍ରଦାନ କରୁଥିଲେ। ତେଣୁ ଏବଂ ସଦାସୀ, ଦାସୀ କହିଲେ ଦାସୀମାନଙ୍କ ସହିତ ପ୍ରଦାନ କରୁଥିଲେ କନ୍ୟାକୁ, ଏବଂ ତିଳ, ତିଳକୁ ମଧ୍ୟ ପ୍ରଦାନ କରୁଥିଲେ, ରୂପା, ରୂପା ମଧ୍ୟ ପ୍ରଦାନ କରୁଥିଲେ, ଏବଂ ସବ୍ୟାହା ଏବଂ ଯେଉଁ ପଲଙ୍କ ଇତ୍ୟାଦି ମଧ୍ୟ ପ୍ରଦାନ କରୁଥିଲେ, ମାଂସାସି ବସ୍ତ୍ରମାନ ବସ୍ତ୍ର ମଧ୍ୟ ପ୍ରଦାନ କରୁଥିଲେ, ଏବଂ ରତ୍ନାନି ବିଭିନ୍ନ ରତ୍ନ ମଧ୍ୟ ପ୍ରଦାନ କରୁଥିଲେ, ପରିଚ୍ଛଦାମ, ପରିଚ୍ଛଦାମ କହିଲେ ବିଭିନ୍ନ ସବୁ କ'ଣ ଫର୍ଣ୍ଣିଚର, ଫର୍ଣ୍ଣିଚର ମଧ୍ୟ ପ୍ରଦାନ କରୁଥିଲେ। ଏ ମୁଁ ରଥ ଯଦି ଦରକାର ପଡ଼ିଲେ ରଥ ମୋତେ ପ୍ରଦାନ କରୁଥିଲେ। ଏଇଭଳି ଭାବରେ ଇଷ୍ଟମ ଚ ଯଜ୍ଞ, ଏଇଭଳି ଭାବରେ ସେ ଯଜ୍ଞ କାର୍ଯ୍ୟ ସବୁ କରୁଥିଲେ ମଧ୍ୟ। ପୂର୍ତ୍ତମ ଖାଲି ସେତିକି ଦାନ କରୁଥିଲେ ତା ନୁହେଁ, ବିଭିନ୍ନ ପ୍ରକାର ଯଜ୍ଞ କାର୍ଯ୍ୟ ମଧ୍ୟ କରୁଥିଲେ, ବିଭିନ୍ନ ପ୍ରକାର ଅନ୍ୟ ସବୁ ସମାଜର ଲୋକହିତକର କାର୍ଯ୍ୟ ସବୁ, ପୂର୍ତ୍ତ ଲୋକହିତକର କାର୍ଯ୍ୟ ସବୁ କରୁଥିଲେ। ତେଣୁ ଏହିଭଳି ଭାବରେ ସେ ସବୁ ପୁଣ୍ୟ ଅର୍ଜନ କରିଥିଲେ, ଦାନ କରୁଥିଲେ, ପୁଣ୍ୟ ଅର୍ଜନ କରୁଥିଲେ, ଏହିସବୁ ରହିଛି। ଏଭଳି ଥିଲା ତାଙ୍କର ଅବସ୍ଥା। କିନ୍ତୁ ତେଣୁ ଏଥିରେ ଆମେ ଦେଖିବା ଏ ବ୍ରାହ୍ମଣମାନଙ୍କର ବାରଟି ଗୁଣ ଥିଲା, ଯେଉଁ ବ୍ରାହ୍ମଣମାନଙ୍କୁ ପ୍ରଦାନ କରୁଥିଲେ ଏସବୁ ଆମେ ଶୁଣିଲେ, ଏ ବାରଟି ଗୁଣ ବର୍ଣ୍ଣନା କରାଯାଇଛି। ବାରଟି ଗୁଣ କ'ଣ କ'ଣ ନା, ପ୍ରଥମେ ହେଲା ତାଙ୍କର ସେମାନଙ୍କର ସବୁ ତାଙ୍କର ବହୁତ ଶିକ୍ଷା ଥିଲା, ତାଙ୍କର ଉତ୍ତମ ଚରିତ୍ର ଥିଲା, ଏବଂ ସେମାନେ ମଧ୍ୟ ବହୁତ ତାଙ୍କର ସ୍ୱଭାବ ଥିଲା, ଶୀଳ ବା ଆଚାର ବ୍ୟବହାର ମଧ୍ୟ ଭଲ ଥିଲା, ଏବଂ ତାଙ୍କର ପରିବାର ବର୍ଗ ଯେଉଁ ଥିଲେ ସେମାନେ ସବୁ ଦରିଦ୍ର ଥିଲେ, ଯାହା ଦିଆଯାଉଥିଲା ସେତିକି ସେମାନେ ସେତିକିରେ ସନ୍ତୁଷ୍ଟ ରହୁଥିଲେ। ତେଣୁ ସେମାନେ ମଧ୍ୟ ସତ୍ୟ ପାଳନ କରୁଥିଲେ, ସତ୍ୟବ୍ରତ ଥିଲେ। ଏହିସବୁ ଯେଉଁ ଗୁଣ ସବୁ ରହିଛି ଏଇଟାକୁ ହିସାବ କରାଯାଇଛି, ବାରଟି ଗୁଣ ତାଙ୍କ ପାଖରେ ଥିଲା। ବ୍ରାହ୍ମଣମାନଙ୍କର ଏସବୁ ଗୁଣ ରହିଛି, ବ୍ରାହ୍ମଣମାନଙ୍କର ବିଭିନ୍ନ ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି କି କ'ଣ 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 ସବୁ ଗୁଣ ରହିଛି ବ୍ରାହ୍ମଣମାନଙ୍କର। ଏ ଗୁଣ ଅନୁସାରେ ତାଙ୍କ ବ୍ରାହ୍ମଣ ବୋଲି କୁହାଯିବ, ବ୍ରାହ୍ମଣ କୂଳରେ ଜଣେ ଜନ୍ମ ହେଲେ ଯେ ସେ ବ୍ରାହ୍ମଣ ହେବେ ତାହା ନୁହଁ, ଗୁଣ ଦରକାର, ସେହିସବୁ ଗୁଣ ରହିବାର ଅଛି। ଭାଗବତମର ସପ୍ତମ ସ୍କନ୍ଦ ନବମ ଅଧ୍ୟାୟରେ ପ୍ରହ୍ଲାଦ ମହାରାଜ ଭଗବାନଙ୍କୁ ଯେଉଁ ସ୍ତୁତି କରିଛନ୍ତି ସେଥିରେ ମଧ୍ୟ ସେ କଥା କହୁଛନ୍ତି, ମାନି ଧନ ଅଭିଜନ ରୂପ ତପ ଶ୍ରୁତ ଓଜ ତେଜ ପ୍ରଭାବ ବଳ ପୌଷ ବୁଦ୍ଧି ଜଗାତ ନାରାଧନାୟ ଭବନ୍ତି ପରମଶ ପୁଂସ ଭକ୍ତ୍ୟା ତୁତୋଷ ଭଗବାନ ଗଜଦୂତ ପାୟ। ଏ ବାରଟି ଗୁଣ ଯେଉଁ ରହିଛି, ବିପ୍ରା ଦ୍ୱିଷଟ ଗୁଣ ଯୁତ ଅରବିନ୍ଦ ନାଭ ପାଦ ଅରବିନ୍ଦ ବିମୁଖାତ ସ୍ୱପଚଂ ବରିଷ୍ଠମ, ଦୁଇ ଶଟ କହିଲେ 2×6 ବାରଟି ଗୁଣ ବ୍ରାହ୍ମଣମାନଙ୍କର ରହିଛି ରହିଥାଏ। କିନ୍ତୁ ଏତେ ଗୁଣ ଥିଲେ ମଧ୍ୟ ଯେଉଁମାନେ ଭଗବାନଙ୍କ ଶରଣରେ ଯାଆନ୍ତି ନାହିଁ, ଏତେ ସବୁ ଗୁଣ ଥାଇକରି ମଧ୍ୟ ଜଣେ ଯେ ଭଗବାନଙ୍କ ଶରଣରେ ଯିବେ ସେମିତି କିଛି ମାନେ ନାହିଁ, ସେ କଥା ପ୍ରହ୍ଲାଦ ମହାରାଜ କହୁଛନ୍ତି। ବିପ୍ରା 200 ଗୁଣ, ଏଇ ଯେଉଁ ତାଙ୍କର କ'ଣ ଏଇ ଯେଉଁ ଶାସ୍ତ୍ର ଇତ୍ୟାଦି ଅଧ୍ୟୟନ କରିବା, ତପସ୍ୟା କରିବା, ଏସବୁ 12 ଗୁଣ ରହିଛି ତାଙ୍କ ପାଖରେ। କିନ୍ତୁ ଏତେ ସବୁ ଗୁଣ ଥାଇକରି ମଧ୍ୟ ଯଦି ସେ ଭଗବାନଙ୍କ ଶରଣରେ ଗଲେ ନାହିଁ, ବିପ୍ରା 200 ଗୁଣ ଯୁତ ଅରବିନ୍ଦ ନାଭ ପାଦ ଅରବିନ୍ଦ ବିମୁଖାତ ସ୍ୱପଚଂ ବରିଷ୍ଠମ, ତାଙ୍କଠାରୁ ସ୍ୱପଚ କହିଲେ ଯେଉଁମାନେ କୁକୁର ଭୋଜି ଚଣ୍ଡାଳ, ସେମାନେ ଏ ବ୍ରାହ୍ମଣଙ୍କଠାରୁ ଉନ୍ନତ। କାହିଁକି ନା ସେମାନେ ନିଜ ସହିତ ତାଙ୍କ ପରିବାର ବର୍ଗକୁ ମଧ୍ୟ ଉଦ୍ଧାର କରିଦିଅନ୍ତି, କିନ୍ତୁ ବ୍ରାହ୍ମଣମାନେ ନିଜେ ତ ଉଦ୍ଧାର ହୋଇପାରିବେ ନାହିଁ, ଅନ୍ୟମାନଙ୍କ କଥା କ'ଣ କହିବା, ଅନ୍ୟମାନଙ୍କୁ କ'ଣ ଉଦ୍ଧାର କରିବେ। ଯେତେ ଭଲ ଗୁଣ ଥିଲେ ବ୍ରାହ୍ମଣର ସବୁ ଭଲ ଗୁଣ ରହିଛି, କିନ୍ତୁ ତାଙ୍କର ମୁଖ୍ୟ ଗୁଣ ହେବା କଥା ସେ ଭଗବାନଙ୍କ ଶରଣରେ ଯିବା କଥା। କିନ୍ତୁ ଏତେ ଭଲ ଗୁଣ ଥାଇକି ଯଦି ସେ ଭଗବାନଙ୍କ ଶରଣରେ ଗଲେ ନାହିଁ, ଆମେ ଦେଖୁଛେ ବହୁତ ରହିଛି ସବୁ ରହିଛି ଯେ ସେମାନେ ଭଗବାନଙ୍କ ଶରଣରେ ଯାଉନାହାନ୍ତି। ମହାପ୍ରଭୁଙ୍କର ଲୀଳାରେ ଆମେ ଦେଖୁଛେ, ମହାପ୍ରଭୁଙ୍କର ଲୀଳାରେ ଏ ଯେଉଁ ରହିଥିଲେ ସାର୍ବଭୌମ ଭଟ୍ଟାଚାର୍ଯ୍ୟ, ସାର୍ବଭୌମ ଭଟ୍ଟାଚାର୍ଯ୍ୟ ଭଟ୍ଟାଚାର୍ଯ୍ୟ କହିଲେ ବହୁତ ଆଚାର୍ଯ୍ୟ, ବହୁତ ଉନ୍ନତ କୂଳରେ ବ୍ରାହ୍ମଣ କୂଳରେ ସେ ଯାହା ହେଇଥିଲେ, ତାଙ୍କର ଜାମାତ ମଧ୍ୟ ସେହିଭଳି ଭାବରେ ବ୍ରାହ୍ମଣ କୂଳରେ ଯାହା ହେଇଥିଲେ, କିନ୍ତୁ ବ୍ରାହ୍ମଣ କୂଳରେ ଯାହା ହେଇଥିଲେ ସବୁ ଭଲ ଗୁଣ ସବୁ ଥିଲା, କିନ୍ତୁ ସେ ଭଗବାନଙ୍କର ବିଦ୍ୱେଷୀ ଥିଲେ। ଏ ଲୀଳାଟି ବର୍ଣ୍ଣନା କରାଯାଇ ଯେତେବେଳେ ମହାପ୍ରଭୁ, ଆମେ ଗତ ବର୍ଷ କହୁଥିଲେ ମହାପ୍ରଭୁଙ୍କର ଲୀଳା, ସାର୍ବଭୌମ ଭଟ୍ଟାଚାର୍ଯ୍ୟଙ୍କ ଗୃହରେ କିଭଳି ଯାଇଥିଲେ, ତାଙ୍କୁ ସବୁ ଖାଦ୍ୟ ସବୁ ପରିବେଷଣ କରିଥିଲେ, ଏତେ ପ୍ରକାର ସବୁ ଖାଦ୍ୟ ତିଆରି କରିଥିଲେ, ଦେଖିକିରି ମହାପ୍ରଭୁ ଆଶ୍ଚର୍ଯ୍ୟ ହେଇଗଲେ। ଏ ସକାଳୁ ସକାଳୁ ଯେଉଁ ରୋଷେଇ କଲେ ମଧ୍ୟ ଯେ ଦୁଇ ଜଣ ସ୍ୱାମୀ ସ୍ତ୍ରୀ ଦୁଇ ଜଣ ଲାଗିକି ରୋଷେଇ କରୁଛନ୍ତି, କିନ୍ତୁ ଏତେ ପରିମାଣ ଏତେ ପରିମାଣ ବା ଏତେ ସଂଖ୍ୟାରେ ସବୁ କରିଛନ୍ତି, ବ୍ୟଞ୍ଜନ କରିଛନ୍ତି, କରିପାରିବେ ନାହିଁ କେହି ଏଭଳି ଭାବରେ ମହାପ୍ରଭୁ କହିଲେ। ତେଣୁ କିନ୍ତୁ ତଥାପି ସିଏ ଯେତେବେଳେ ତାଙ୍କୁ ଖାଇବା ପାଇଁ ଦେଲେ, ସେ ସବୁ ଖାଇବା ପାଇଁ ବସିଛନ୍ତି, ସବୁ ଖାଉଛନ୍ତି। ସାରଙ୍ଗ ଭଟ୍ଟାଚାର୍ଯ୍ୟ ଜାଣିଛନ୍ତି ତାଙ୍କ ଜାମାତା ଯିଏ, ସିଏ ହେଉଛନ୍ତି ଭଗବାନଙ୍କୁ ବିଦ୍ୱେଷୀ ଥିଲେ, ସିଏ ଦ୍ୱେଷ କରୁଥିଲେ, ଈର୍ଷା ଥିଲା। ତେଣୁ ସେ ସେଇଠି ସାମ୍ନାରେ ବାଡ଼ି ଧରିକି ବସିଥିଲେ, କାଳେ ସିଏ ଆସିଲେ ବାଡ଼େଇ ବୋଲି, ଏଇଭଳି ଭାବରେ ବାଡ଼ି ଧରିକି ବସିଛନ୍ତି ସେଇଠି। ସକାଳୁ ସକାଳୁ ଯେଉଁ ରୋଷେଇବାସ ଚାଲିଛି, କେତେ ପ୍ରକାର ଛୁଙ୍କ ଛାଙ୍କ ସବୁ ହେଉଛି, ସବୁ ସେ ସବୁ ଶୁଣୁ, ମାନେ ତାଙ୍କୁ ସେ ସବୁ ଇଏ ଆସୁଥିଲା, ତାଙ୍କର ସେ କ'ଣ ସେ ସୁବାସ ଆସୁଥିଲା, ରୋଷେଇର ସୁବାସ। ତେଣୁ ସେ ଚିନ୍ତା କରୁଛନ୍ତି କ'ଣ ସବୁ ହେଇଛି, କ'ଣ ସବୁ ହେଇଛି ବୋଲି ଚିନ୍ତା କରୁଛନ୍ତି। ଭଗବାନଙ୍କ ବିଦ୍ୱେଷୀ ସିଏ, ତାଙ୍କର ଶ୍ୱଶୁର ଜାଣିଛନ୍ତି, କିନ୍ତୁ ଯାହା ହଉ ଏଇଭଳି ଭାବରେ ସେ ଦେଖିବା ପାଇଁ ଚାହୁଁଥିଲେ କ'ଣ ସବୁ ହେଇଛି ରୋଷେଇ, ସେ ଜାଣିପାରୁନାହାନ୍ତି, ତାଙ୍କୁ ପ୍ରବେଶ କରାଯାଉନଥିଲା, ଆଲାଉ କରାଯାଉନଥିଲା। ତେଣୁ ସାରଙ୍ଗ ଭଟ୍ଟାଚାର୍ଯ୍ୟ ଯେତେବେଳେ ଖାଇବା ପାଇଁ ଦେଉଛନ୍ତି, ମହାପ୍ରଭୁ ଦେଖିକରି କହିଲେ ଏତେ ସବୁ ଖାଦ୍ୟ ମୁଁ ଗ୍ରହଣ କରିବି, ଏସବୁ କହିଲେ। ତେଣୁ ସାରଙ୍ଗ ଭଟ୍ଟାଚାର୍ଯ୍ୟ କହିଲେ ପ୍ରଭୁ ଆପଣ ପାଇଁ ଇଏ କିଛି ନୁହଁ, ଆପଣ ଯେ କେତେ ଖାଦ୍ୟ ଗ୍ରହଣ କରନ୍ତି ଚୈତନ୍ୟ ଚରିତାମୃତରେ ବହୁତ ସୁନ୍ଦର ଭାବରେ ବର୍ଣ୍ଣନା କରାଯାଇଛି। ଭଗବାନ ଯେଉଁ ପୁରୀରେ ଖାଦ୍ୟ ଗ୍ରହଣ କରନ୍ତି, ଜଗନ୍ନାଥ ମନ୍ଦିରରେ ପୁରୀରେ ଖାଦ୍ୟ ଗ୍ରହଣ କରନ୍ତି, ତାଙ୍କର 52 ଥର ତାଙ୍କୁ ଖାଦ୍ୟ ଦିଆଯାଏ, ଭଗବାନ ଗୋଟେ ଦିନରେ 52 ଥର ତାଙ୍କୁ ଖାଦ୍ୟ ଦିଆଯାଏ, ଏବଂ ପ୍ରତିଥରରେ ମଧ୍ୟ 100 ଭାର ଖାଦ୍ୟ ଦିଆଯାଏ ତାଙ୍କୁ ଭଗବାନଙ୍କୁ, 100 ଭାର ଖାଦ୍ୟ ଦିଆଯାଏ। ଇଏ କେବଳ ଜଗନ୍ନାଥ ପୁରୀର କଥା ରହିଛି, ଏଇଭଳି ଭାବରେ ସବୁଠି ସବୁ ଗୃହରେ ଭଗବାନ ଖାଦ୍ୟ ଗ୍ରହଣ କରନ୍ତି, ସବୁ ଭକ୍ତ ତାଙ୍କୁ ସବୁ ଖାଦ୍ୟ ଅର୍ପଣ କରନ୍ତି, ଆମ ଇସ୍କନ ବୁର୍ଲାରେ ମଧ୍ୟ ଖାଦ୍ୟ ତାଙ୍କୁ ଅର୍ପଣ କରାଯାଉ ସବୁଦିନେ। ଏହିଭଳି ଭାବରେ ସାରା ପୃଥିବୀରେ କେତେ ଇସ୍କନ କେନ୍ଦ୍ର ହେଲାଣି, ସବୁଠି ଭଗବାନ ଖାଦ୍ୟ ଅର୍ପଣ କରାଯାଉଛି, ରାଜଭୋଗ ଯେଉଁ ରହିଛି କେତେ ପ୍ରକାର ଆଇଟମ୍ ହେଉଛି ସବୁ, ଏବଂ ଭକ୍ତିବିନୋଦ ଠାକୁର ବର୍ଣ୍ଣନା କରିଛନ୍ତି କେତେ ପ୍ରକାର ଆଇଟମ୍ ସବୁ ଭଗବାନ ପାଖକୁ ଲାଗୁଛି। ତେଣୁ ଏହିଭଳି ଭାବରେ କହିକରି ମହାପ୍ରଭୁ ସେ ଖାଦ୍ୟ ଗ୍ରହଣ କରୁଛନ୍ତି। ତେଣୁ ଯେତେବେଳେ ଖାଦ୍ୟ ଗ୍ରହଣ କରୁଛନ୍ତି, ଆଉ କିଛି ପୁଣି ସେକେଣ୍ଡ ଟାଇମ୍ ଦେବା ପାଇଁ ସାରଙ୍ଗ ଭଟ୍ଟାଚାର୍ଯ୍ୟ ଚାଲିଗଲେ, ଯେଉଁ ଚାଲିଗଲେ ତାଙ୍କୁ କିଛି ଦେବା ପାଇଁ, ସେହି ସମୟରେ ଆସି ଦେଖିଦେଲେ ଇଏ ଇଏ ଯେଉଁ ରହିଛନ୍ତି କ'ଣ ତାଙ୍କ ନା ଇଏ ଅମୋଗ ପଣ୍ଡିତ ସିଏ ପଣ୍ଡିତ ସିଏ ଏଇଭଳି ଭାବରେ ପଣ୍ଡିତ ବା ଦେଖିକରି କହୁଛନ୍ତି ଇଏ ସନ୍ନ୍ୟାସୀ ଜଣେ ଏଇଭଳି ଖାଦ୍ୟ ଗ୍ରହଣ କରୁଛନ୍ତି, ଏମିତି କହିଦେଲେ। ମହାପ୍ରଭୁ ଶୁଣିଲେ ଚୁପଚାପ ରହିଲେ, କିଛି କହିଲେ ନାହିଁ, କିନ୍ତୁ ଏଇଟା ସାରଙ୍ଗ ଭଟ୍ଟାଚାର୍ଯ୍ୟ ଶୁଣିଦେଲେ ଯେତେବେଳେ ସେ ଗୋଡ଼େଇଲେ, ତାକୁ ବାଡ଼ିବା ପାଇଁ ଗୋଡ଼େଇଲେ ବାଡ଼ି ଧରିକିରି, ଏଇଭଳି ଭାବରେ ସେ ପଳେଇଗଲେ। ଯାହା ହେଉ ଆସି ମହାପ୍ରଭୁଙ୍କ ପାଖରେ କ୍ଷମା ପ୍ରାର୍ଥନା କଲେ, ମହାପ୍ରଭୁ କିଛି କହିଲେ ନାହିଁ, କହିଲେ ସିଏ ପିଲା ଯୁବକ ବ୍ୟକ୍ତି ପିଲା ଲୋକ, ସେ ଜାଣିନାହିଁ, କିଛି ଅସୁବିଧା ନାହିଁ, ସେ ଖାଦ୍ୟ ଗ୍ରହଣ କଲେ। ସାରଙ୍ଗ ଭଟ୍ଟାଚାର୍ଯ୍ୟ କହିଲେ ପ୍ରଭୁ ମୁଁ ଆପଣଙ୍କୁ ନିନ୍ଦା ଶୁଣିବା ପାଇଁ ଡାକିଥିଲି, ମୋତେ କ୍ଷମା କରନ୍ତୁ, ଏଇଭଳି ଭାବରେ କହିଲେ। ଯେଉଁ କଥା ହେଲା, ତାପରେ ମହାପ୍ରଭୁ ଗଲେ, ମହାପ୍ରଭୁ ଆଚମନ କରିସାରିକି ତାଙ୍କର ବସାକୁ ଗଲେ। ଏଣେ ସାରଙ୍ଗ ଭଟ୍ଟାଚାର୍ଯ୍ୟ ଏବଂ ତାଙ୍କ ପତ୍ନୀ ଏ ଦୁଇଜଣ ଖାଦ୍ୟ ଗ୍ରହଣ କଲେ ନାହିଁ, ଖାଦ୍ୟ ଗ୍ରହଣ କଲେ ନାହିଁ, ସେଇଭଳି ଭାବରେ ରହିଲେ। ତେଣୁ ସେଇ ଦୈବ କ୍ରମେ ଏଭଳି ଭାବରେ ହେଲା, ସେ ଯେଉଁ ଅମୋଘ ପଣ୍ଡିତ ତାଙ୍କୁ ବିସୂଚିକା ରୋଗ ହୋଇଗଲା, ହଇଜା ରୋଗ ହୋଇଗଲା, ହଇଜା ହୋଇଗଲା, ଏବଂ ତାଙ୍କର ପ୍ରାଣ ଯିବା ଉପରେ ଆସି ପହଞ୍ଚିଗଲା। ଏ ଖବର ପାଇଲେ ମହାପ୍ରଭୁ ତେଣୁ ମହାପ୍ରଭୁ ପୁଣି ଆସିଲେ ତାଙ୍କ ପାଖରେ, ଆସିକରି ସେଠି ତାଙ୍କୁ କୃପା କରିଛନ୍ତି, ସେଠି ବର୍ଣ୍ଣନା କରାଯାଇଛି। ସେ କହୁଛନ୍ତି ତାଙ୍କର ବକ୍ଷ ଦେଶରେ ହାତ ଦେଇକରି ମହାପ୍ରଭୁ କହୁଛନ୍ତି, ସହଜେ ନିର୍ମଳ ଏହି ବ୍ରାହ୍ମଣ ହୃଦୟ, ଏଇ ବ୍ରାହ୍ମଣ ହୃଦୟ ଏଇ ବ୍ରାହ୍ମଣମାନଙ୍କର ସବୁ ଗୁଣ ସବୁ ରହିଛି, ସହଜ ନିର୍ମଳ, ସେଥିରେ ସବୁ ଏସବୁ ବିଭିନ୍ନ ପ୍ରକାର ଯେଉଁ ଅଧର୍ମ ସବୁ କଥା ନଥାଏ ତାଙ୍କ ହୃଦୟ ଭିତରେ, ତେଣୁ ନିର୍ମଳ ହୃଦୟ ବୋଲି କହିଲେ ମହାପ୍ରଭୁ। ମାସାର୍ଯ୍ୟ ଚାଣ୍ଡଳ କିନା କେନା ଇହା ବସାଇଲା, ଏଇ ହୃଦୟରେ ଏ ମାସାର୍ଯ୍ୟ ରୂପକ ଚାଣ୍ଡାଳକୁ କାହିଁ ବସାଇଲ ତୁମେ, ମାସାର୍ଯ୍ୟ ଚାଣ୍ଡାଳ କେନା ଇହା ବସାଇଲା, ପବିତ୍ର ସ୍ଥାନକୁ ଅପବିତ୍ର କାହିଁକି ଗଲ, ଏଇଭଳି ଭାବରେ କହିଲେ ମହାପ୍ରଭୁ ତାଙ୍କୁ। ତେଣୁ ମହାପ୍ରଭୁ କୃପା କରିବାରୁ ତାଙ୍କର ଯେଉଁ ଦୋଷ ଥିଲା ସେ ଦୂର ହେଲା, ମହାପ୍ରଭୁଙ୍କର ଯେଉଁ ଅପରାଧ ଥିଲା ଦୂର ହେଲା, ତେଣୁ ସେ କୃଷ୍ଣ ପ୍ରେମ ଲାଭ କଲେ, କୃଷ୍ଣ ପ୍ରେମ ଲାଭ କଲେ ଏବଂ ସେ ନୃତ୍ୟ କରିବା ପାଇଁ ଲାଗିଲେ, ତାଙ୍କ ଦେହ ଭଲ ହୋଇଗଲା ଏବଂ ନୃତ୍ୟ କରିବା ଭଗବାନ ପ୍ରେମରେ ନୃତ୍ୟ କରିବା ପାଇଁ ଆରମ୍ଭ କଲେ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ରାମ ରାମ, ଏଇଭଳି ଭାବରେ ସବୁ ରହିଛି। ବହୁତ ଘଟଣା ରହିଛି, ବ୍ରାହ୍ମଣ ହେଲେ ମଧ୍ୟ ସେମାନେ ଭଗବାନଙ୍କ ଶରଣରେ ଯାଆନ୍ତି ନାହିଁ, ଭଗବାନ ଶରଣ ବ୍ରାହ୍ମଣ କୂଳରେ ଜାହାତ ହୋଇଛନ୍ତି କିନ୍ତୁ ଭଗବାନ ଶରଣରେ ଯାଉନାହାନ୍ତି। ତାଙ୍କର ବହୁତ ଗର୍ବ ରହିଛି, ଆମେ ଉନ୍ନତ କୂଳରେ ଜାହାତ ହୋଇଛୁ, ଆମର ବହୁତ ଜ୍ଞାନ ରହିଛି, ସବୁ ରହିଛି କିନ୍ତୁ ଭଗବାନଙ୍କ ଶରଣରେ ଯାଉନାହାନ୍ତି। ଏଇଭଳି ଭାବରେ ବହୁତ ଉଦାହରଣ ରହିଛି, ସବୁ ରହିଛି। ତେଣୁ ଏସବୁ ବ୍ରାହ୍ମଣମାନଙ୍କର ଗୁଣ ରହିଛି। ତେଣୁ ଏଠି ବଲ୍ଲଭାଚାର୍ଯ୍ୟ ଜଣେ ଆଚାର୍ଯ୍ୟ କହୁଛନ୍ତି ସେ କେବଳ ଗାଭୀମାନଙ୍କୁ ପ୍ରଦାନ କରୁଥିଲେ ତା ନୁହଁ, ଆହୁରି ମଧ୍ୟ 15 ପ୍ରକାର ସବୁ ବସ୍ତୁକୁ ପ୍ରଦାନ କରିଥିଲେ। ଆମେ ସବୁ ଶୁଣୁଛେ ନା, ଏ ଯେଉଁ ରହିଛି ଘର, ତାପରେ ଅନ୍ୟାନ୍ୟ ସବୁ ବସ୍ତୁକୁ ସବୁ ପ୍ରଦାନ କରୁଥିଲେ। ଏସବୁ 15 ପ୍ରକାର ବସ୍ତୁଟି ହିସାବ ଗଣନା କରିଛନ୍ତି, ସେ 15 ପ୍ରକାର ବସ୍ତୁକୁ ସେ ପ୍ରଦାନ କରୁଥିଲେ, ଏସବୁ ରହିଛି। କିନ୍ତୁ ଜୀବଗୋସ୍ୱାମୀ କହୁଛନ୍ତି, ଆଚ୍ଛା ଇଏ ଯେଉଁ ରହିଛି କ'ଣ ହେଲା ସବୁ ତପସ୍ୟା, ବହୁତ ଆମେ କହିଲେ ବିଭିନ୍ନ ପ୍ରକାର ତପସ୍ୟା ରହିଛି, ସେ ସବୁ ତପସ୍ୟା କରୁଥିଲେ ଏବଂ ବହୁତ ବେଦଶାସ୍ତ୍ର ଅଧ୍ୟୟନ କରୁଥିଲେ, ବଦାନ୍ୟ ବୋଲି କୁହାଯାଉଛି। ବହୁତ ଜ୍ଞାନୀ ବ୍ୟକ୍ତି ଥିଲେ, ବହୁତ ସାଧୁ ବ୍ୟକ୍ତି ମଧ୍ୟ ଥିଲେ। ତେଣୁ ଏହିଭଳି ଭାବରେ ବ୍ୟକ୍ତିମାନଙ୍କୁ ସେ ପ୍ରଦାନ କରିଥିଲେ, ଗାଭୀମାନଙ୍କୁ ପ୍ରଦାନ କରିଥିଲେ ଏବଂ ତା ସହିତ ମଧ୍ୟ କାହାକୁ ଦରକାର ପଡ଼ିଲେ ଭୂମି ଦେଉଥିଲେ। କାହାର ଭୂମି ନାହିଁ ସେ କହିବ, ମହାରାଜ ଆମର କିଛି ଭୂମି ଦରକାର, ମୋର ଗାଭୀ ଦରକାର ନାହିଁ, ମୋର ଭୂମି ଦରକାର, ତାଙ୍କୁ ଭୂମି ଦେଉଥିଲେ। କିଏ କହିବ, ମହାରାଜ ମୋର କନ୍ୟାର ବିବାହ ପାଇଁ ଆବଶ୍ୟକତା ରହିଛି, କିଛି ସୁବର୍ଣ୍ଣର ଆବଶ୍ୟକତା ରହିଛି, ତାଙ୍କୁ ସୁବର୍ଣ୍ଣ ଦେଉଥିଲେ। କାହାକୁ ମୋର କହିବ, ମହାରାଜ ମୋର କିଛି ଘର ନାହିଁ, ମୋତେ ଗୋଟେ ଘର ଦରକାର, ଘର ପ୍ରଦାନ କରୁଥିଲେ। କାହାକୁ ଅଶ୍ୱ ପ୍ରଦାନ କରୁଥିଲେ, କାହାକୁ ହାତୀ ପ୍ରଦାନ କରୁଥିଲେ, କାହାକୁ ବିବାହ କରିବା ପାଇଁ ତାଙ୍କୁ କନ୍ୟା ପ୍ରଦାନ କରୁଥିଲେ ଏବଂ ଦାସୀମାନଙ୍କୁ ଦାସୀ ସହିତ କନ୍ୟା ପ୍ରଦାନ କରୁଥିଲେ, କାହାକୁ ତିଳ ପ୍ରଦାନ କରୁଥିଲେ, କାହାକୁ ରୂପା ପ୍ରଦାନ କରୁଥିଲେ, କାହାକୁ ପଲଙ୍କ ଫଲଙ୍କ ପ୍ରଦାନ କରୁଥିଲେ, ଏହିଭଳି ଭାବରେ 15 ପ୍ରକାର ସାମଗ୍ରୀ ସବୁ ପ୍ରଦାନ କରିଛନ୍ତି, ଏସବୁ ରହିଛି। ତେଣୁ ଜୀବଗୋସ୍ୱାମୀ ସନାତନ ଗୋସ୍ୱାମୀ କହୁଛନ୍ତି ଯେ ଅଧୁନା ପାତ୍ର ସାତଗୁଣିଆ ମାହ, ଯେଉଁ ଦାନ କରାଯିବ ଏ ଦାନଟାକୁ ଯେଉଁଠୁ ସେଇଠି କରିବାଟା ଠିକ୍ ନୁହଁ। ବିଭିନ୍ନ ପ୍ରକାର ଦାନର ବ୍ୟବସ୍ଥା ଭଗବାନ ଭଗବତ ଗୀତା 17 ଅଧ୍ୟାୟରେ କହିଛନ୍ତି, ସାତ୍ୱିକ ଗୁଣ, ସାତ୍ୱିକ ଦାନ, ରାଜସିକ ଦାନ, ତାମସିକ ଦାନ, ଯେଉଁଟାକ ସାତ୍ୱିକ ଦାନ ହେଉଛି କ'ଣ ନା, ଦାତବି ଯଦାନ ଦିଏତିନ ଉପକାରିଣୀ ଦେଶ କାଳିଚ ପାତ୍ରିଚ ଦାଦନ ସାତ୍ୱିକ ସୁଦମ, ଉପଯୁକ୍ତ ସ୍ଥାନରେ ଉପଯୁକ୍ତ ସମୟରେ ଉପଯୁକ୍ତ ପାତ୍ରରେ ଦାନ କରିବାଟା ଏଠୁ ସାତ୍ୱିକ ଦାନ। କିନ୍ତୁ ରାଜସିକ ଦାନ କ'ଣ ନା, ତା ବଦଳରେ କିଛି ସେମାନେ ପ୍ରାପ୍ତ ହେବେ ଏଇ ଆକାଂକ୍ଷା ନେଇକରି ଏସବୁ ଯେଉଁ କରନ୍ତି ବା ପ୍ରଶଂସା ପ୍ରାପ୍ତ ହେବା ପାଇଁ ଯେଉଁମାନେ କରନ୍ତି ସେଇଟା ରାଜସିକ ଦାନ। ସେହିଭଳି ଭାବରେ ତାମସିକ ଦାନ କ'ଣ ନା, ଅଦେଶ କାଳେ ଯଦାନ ଠିକ୍ ସ୍ଥାନରେ, ଠିକ୍ ସ୍ଥାନ ଅଦେଶ ଠିକ୍ ସ୍ଥାନ ନୁହଁ ଏବଂ ଠିକ୍ ସମୟ ନୁହଁ, ଯେଉଁ ଏବଂ ଅପାତ୍ରବ୍ୟ ସେମାନେ ମଧ୍ୟ ଉପଯୁକ୍ତ ପାତ୍ର ନୁହନ୍ତି, ତାଙ୍କୁ ଯେଉଁ ଦାନ କରାଯିବ ସେଇଟା ହେଉଛି ତମଗୁଣ ବୋଲି କୁହାଯାଉଛି। ଅଦେଶ କାଳ ଯଦାନ ଅପାତ୍ରବ୍ୟ ସୁଦେଶ ଅସତ୍କୃତମ ଅବଜ୍ଞାନ ତାମସ ଉଦାହୃତମ, ଅବଜ୍ଞା କରିକି ପ୍ରଦାନ କରୁଛନ୍ତି ଏଠୁ ତାମସିକ ଦାନ। କିନ୍ତୁ ଇଏ ସବୁ ସାତ୍ୱିକ ଦାନ କରୁଥିଲେ ଏବଂ ସତ୍ପାତ୍ରରେ ଦାନ କରୁଥିଲେ ସାତଗୁଣିଆ ମାହ। ଧର୍ମସ୍ୟ ମହାଭାରତରେ ଏଇଟା ବର୍ଣ୍ଣନା କରାଯାଇଛି, ଧର୍ମ ସତ୍ୟ ଏସବୁ ରହିଛି, ଧର୍ମ କହିଲେ ମହାଭାରତରେ ବର୍ଣ୍ଣନା କରାଯାଇଛି, ଜୀବ ଗୋସ୍ୱାମୀ କହିଛନ୍ତି ସେଇଟା, ଦେଖିବା କ'ଣ କହିଛନ୍ତି। ଏଇଟା କହୁଛନ୍ତି कौन धर्म सत्यम च दम तपस्स अमात्स्यम अमात्सर्य ह्री तितिख्या अनसूया यज्ञ दानम च धृति श्रुतम च महाभारत द्वादश ब्राह्मणस्य महाव्रता ब्राह्मणर जो बारटी व्रत रही बारटी गुण रही ये महाभारत वर्णना कर कौन कौन से बारटी व्रत को धारण करते कौन कौन ना धर्म धर्म अनुसार जीवन जापन करती सत्य एवं निजर इंद्रिय मान को दमन करती से बहुत तपस्यामय जीवन जापन करती कौन सी ईर्षा न थाए मत्सर्य न थाए से बहुत लज्जाशील एवं सबको तितिक्षा सबको से सही नि सहवा गुणटा पाखे रही से साधारण भाव में विरक्त हूँ ना यहाँ हूँ अनुसूया तितिक्षा हाँ से विरक्त हूँ ना एवं दान इत्यादि कर सी यज्ञ इत्यादि करती एवं सी दान प्रदान करती बहुत कौन तर रही धीति धीति कहले ये जो सहीवाट सहीवा गुणटा रही से माने शिक्षा करती शास्त्र अध्ययन करती सब गुण बारटी गुण रही महाभारत वर्णना कर ब्राह्मण गुण इति व्रतानी अकापट्येन प्रकटितानि कापट्य रखिकी जे सब कर नुह देखापी कर नुह अकपट भाव से सब कार्य से करुले तपस्या कहले कौन ना स्वधर्म स्वधर्म नित्य संध्या वंदनादि ये सब तपस्या कहले जो रही धर्म स्वधर्म नित्य जो जो भाई भाव आम जो सका उठुचे मंगला आरती करुचे ये गोटे तपस्या ये सब ईश्वधर्म तर जो संध्या वंदना वंदना आदि सब रही कहती से कहुच तपस्या युवभ्यो कह उदेश होशाव धर्माचरण सामर्थ्यन प्राधान्य युवक मान वृद्ध हो गले आ धर्म आचरण करने समर्थ हो पारती ना युवक अवस्था से सब जन आचरण करपारती तेणु युवभ्य शब्द वर्णना करना युवभ्य कहार उद्देश्य होती से भाव समर्थ थिला सब धर्म आचरण करुले अतएव द्विजसु श्रेष्ठभ्यो तेणु यही भाव जो मैंने द्विज श्रेष्ठ से मानक से प्रदान करुले एवं द्विज श्रेष्ठभ्यो प्रकर्षण रही प्रकर्षण कहले सम्मान पूर्वक पाद पाद धौत इत्यादि करी सब तो प्रदान करुले दान प्रदान करुले एभली भाव दौले अवज्ञार सहित दौ नथिले बहुत सम्मान सहित प्रदान करुले न केवल ताएव अन्यास बहुत पदार्थान केवल से गाभी मान दौले नुह आउ सब आम जो कहले विभिन्न प्रकार रही गृह परिच्छेद छत्र चामर आदि ये सब दौले बहुत किसान दौले यही भाव सब प्रदान करुले इत प्रकार दान करते फल रही किंतु गोटे भूल हो गला तापर श्लोक से भूल हो गला कौन ना गोटे गाभी को गोटे थर दे दे से गाभीटी पुणी पलि आसला राजा गोष्ठ को पलि आसला से जापारे ना जापारे ना पुणी आउ थ द्वितीय थर पर देदेले जन आचार्य कहते यही भाव में भूल बहुत बहुत थर एम भूल किंतु यही थरिक भगवान व्यवस्था रे से प्रकाश पाइला सी आत लक्ष लक्ष कोटि कोटि जो गाभी दि जाऊँगी के हिसाब कर गोटी गोटी करी तेणु सबूर जो मैंने सेवक मैंने सब प्रदान रखुच्चा जांच करें के प्रकार के गाभी दौंती तेणु आउ हिसाब होटा दिखाए कि चिन्हवा मत संभव नुह गोटे गाभी क्या दिखाई कौन हिसाब करेंगे क्या हिस्सा रखिए जहाँ भी हो सी भाव अनेक थर भूल ଅନେକ ଥର ଭୁଲ ହେଇଛି, କିନ୍ତୁ ଏଇଥରିକ ସେ ଭୁଲଟା ଭଗବାନ ବ୍ୟବସ୍ଥାରେ ପ୍ରକାଶ ପାଇଲା। କାହିଁକି ନା ଇଏ ଯେଉଁ ବ୍ରାହ୍ମଣମାନଙ୍କ ସମ୍ପତ୍ତି ହରଣ କଲେ କିଭଳି ଭାବରେ ତା'ର ଫଳ ରହିଛି ସେଇଟାକୁ ଦେଖିବା ପାଇଁ ଭଗବାନ ଏ ବ୍ୟବସ୍ଥାଟି କରିଛନ୍ତି। ଏଇଟା ସବୁ ପରସ ବର୍ଣ୍ଣନା କରାଯିବ। ତେଣୁ ଏଇଭଳି ଭାବରେ ଯେଉଁ ରହିଛି ସବୁ ଦେଇଥିଲେ ସେ ବ୍ରାହ୍ମଣ ଜଣଙ୍କ ନିଜଶ୍ରେଷ୍ଠ ନିଜଶ୍ରେଷ୍ଠ ଯେତିକି ଜଣେ ପ୍ରାପ୍ତ ହେଇଛି ସେ ସେତିକିରେ ସନ୍ତୁଷ୍ଟ ହେବେ। ଏଭଳି ଭାବରେ ନିହାତି ଆବଶ୍ୟକତା ନଥିଲେ ସେମାନେ ଦାନ ଗ୍ରହଣ କରିବେ ନାହିଁ। ଏଭଳି ଭାବରେ ବ୍ରାହ୍ମଣ ଲୋଭୀ ବ୍ରାହ୍ମଣ ନୁହନ୍ତି, ସେମାନେ ଲୋଭୀ ବ୍ରାହ୍ମଣ ନୁହନ୍ତି, ଯାହା ଦେବ ତାକୁ ଆହୁରି ଦିଅ ଆହୁରି ଦିଅ ବୋଲି କହିବେ ସେମିତି ନୁହଁ। ଯେତିକିରେ ସନ୍ତୁଷ୍ଟ ଯେତିକି ଆବଶ୍ୟକତା ରହିଛି ସେତିକି ନେବେ, ସେତିକିରେ ସନ୍ତୁଷ୍ଟ ରହିବେ, ଆଉ ଅଧିକା ନେବେ ନାହିଁ। ଏହିଭଳି ଭାବରେ ଦୁଇ ଶ୍ରେଷ୍ଠ ସେମାନେ ଥିଲେ, ବ୍ରାହ୍ମଣମାନଙ୍କୁ ଶ୍ରେଷ୍ଠ ବ୍ରାହ୍ମଣ ଥିଲେ। ତେଣୁ ଯେତେବେଳେ ରାଜା ଏଇଭଳି ଭାବରେ ଆପରେ ସେ ବର୍ଣ୍ଣନା କରାଯିବ, ଗୋଟେ ଗାଭୀକୁ ଦିଆଯାଇଥିଲା ସେଇଟା ଆଉ ଥରେ ଦେଇଦେଲେ ସେ ବ୍ୟକ୍ତି ଜଣଙ୍କ ସେ ବ୍ରାହ୍ମଣ ଜଣ ଯେତେ ନେଇକି ଯାଉଛନ୍ତି ଗାଭୀ, ଏ ପ୍ରଥମ ଯେଉଁ ସେ ଗାଭୀର ମାଲିକ ଯିଏ ଥିଲେ ଯାହାକୁ ଯାହାକୁ ରାଜା ଦେଇଥିଲେ, ସିଏ ଆସି କହିଲେ ଏଇଟା ମୋର ଗାଭୀ, ଆଉ ଇଏ ଦ୍ୱିତୀୟ ବ୍ୟକ୍ତି ଜଣଙ୍କ କହିଲେ ଏଇଟା ମୋର ଗାଭୀ, ମୋତେ ରାଜା ଦେଇଛନ୍ତି, ନା ଏଇଟା ମୋର ଗାଭୀ। ଏଇଭଳି ଭାବରେ ଆରମ୍ଭ ହୋଇଗଲା ଯୁକ୍ତିତର୍କ ଆରମ୍ଭ ହୋଇଗଲା। ତେଣୁ ପୁଣି ରାଜାଙ୍କ ପାଖକୁ ଆସି ପହଞ୍ଚିଲେ, ରାଜା କଥା ଜାଣିଲେ, ରାଜା ନିଜର ଭୁଲ ବୁଝିପାରିଲେ, ଏଇଟା ଥରେ ମୁଁ ଦେଇଥିଲି, ପୁଣି ଆଉ ଥରେ ଦ୍ୱିତୀୟ ଥର ଦିଆ ହୋଇଗଲା। ତେଣୁ ସେ ଦୁଇ ଜଣଙ୍କୁ ଅନୁରୋଧ କଲେ, କହିଲେ ଏଇ ଗାଭୀ ବଦଳରେ ମୁଁ ଆପଣଙ୍କୁ ଲକ୍ଷେ ଗାଭୀ ଦେବି, ଏ ଗାଭୀଟା ମୋତେ ଦେଇଦିଅନ୍ତୁ। କିନ୍ତୁ କେହି ରାଜି ହେଲେ ନାହିଁ, କେହି ରାଜି ହେଲେ ନାହିଁ, ନା ଆମକୁ ଯେଉଁ ଗାଭୀ ଦିଆ ହେଇଛି ଆମେ ସେଇ ଗାଭୀରେ ରହିବୁ ନେବୁ। ଆଉ ଜଣେ ଆଚାର୍ଯ୍ୟ କହୁଛନ୍ତି ତାଙ୍କର ଅଭିମାନ, ଅଭିମାନ ମୋତେ ଏଇ ଗାଭୀ ଦିଆହେଇଛି, ମୁଁ କାହିଁକି ଅନ୍ୟ କାହା ଗାଭୀ ନେବି। ଏଇଭଳି ଭାବେ ତେଣୁ କେହି ନେଲେ ନାହିଁ, ପଳେଇଗଲେ। ତେଣୁ ଏଇଟା ଗୋଟେ ଅପରାଧ ହୋଇଗଲା ଯେ ଏ ବ୍ରାହ୍ମଣମାନଙ୍କର ସମ୍ପତ୍ତି ହରଣ କରାଗଲା, ଏଇଟା ପାଇଁ ସେଥିପାଇଁ ତାଙ୍କୁ ଏ ଭୋଗିବାକୁ ପଡ଼ିଲା। ଏ ଯେଉଁ କୁକୁଡ଼ା ସହିଥିଲେ ଏଣ୍ଡୁ ହୋଇଥିଲେ ତା'ର କାରଣ ହେଉଛି ଏଇଟା, ଦାନ ଯେଉଁ କରିଥିଲେ ସେ ବ୍ରାହ୍ମଣର ସମ୍ପତ୍ତିକୁ ଉପଭୋଗ କରିଥିଲେ, ଘିନି ଆସିଲେ, ଯଦିଓ ସେ ଜାଣତରେ କରିନାହାନ୍ତି, ଅଜାଣତରେ କରିଛନ୍ତି, କିନ୍ତୁ ତଥାପି ସେଇଟା ଭୁଲ ହୋଇଗଲା। ଅଜାଣତରେ ଗୋଟେ ଭୁଲ କରିଦେଲେ ଯେ ତା'ର ଫଳ ପାଇବେ ନାହିଁ ତା ନୁହଁ, ଭୁଲ ମାନେ ଭୁଲ, ପାପ ମାନେ ପାପ, ଜାଣତରେ ହଉ ବା ଅଜାଣତରେ ହଉ, ଏ କଥା ଷଷ୍ଠ ସ୍କନ୍ଧରେ ଇଏ କହୁଛନ୍ତି, ପରୀକ୍ଷିତ ମହାରାଜ କହୁଛନ୍ତି। ଭାଗବତ ପଞ୍ଚମ ସ୍କନ୍ଧରେ ଯେତେବେଳେ ବିଭିନ୍ନ ପ୍ରକାର ଯେଉଁ ପାପର ପ୍ରାୟଶ୍ଚିତ ସବୁ ବର୍ଣ୍ଣନା କରାଯାଉଛି, 28 ନରକ ବିଷୟରେ ବର୍ଣ୍ଣନା କରାଯାଇଛି, ପଞ୍ଚମ ସ୍କନ୍ଧ 26 ଅଧ୍ୟାୟରେ 28 ନରକ ବିଷୟରେ ସୁଖଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜ କହୁଛନ୍ତି କିଭଳି ଭାବରେ ସବୁ ଯନ୍ତ୍ରଣା ରହିଛି ସେଠି 28 ନରକ। ତେଣୁ ଏଇଟା ଯେତେବେଳେ ଶୁଣୁଛନ୍ତି ପରୀକ୍ଷିତ ମହାରାଜ, ସେ ଚିନ୍ତା କରୁଛନ୍ତି ତାଙ୍କ ପ୍ରଜାମାନେ କେମିତି ନରକରୁ ଉଦ୍ଧାର ପାଇପାରିବେ। ତେଣୁ ସେ କହୁଛନ୍ତି ଜାଣନ୍ତରେ ହଉ ବା ଅଜାଣତରେ ହଉ, କିଏ ନା କିଏ କିଛି ନା କିଛି ଆମେ ପାପ କରୁଛନ୍ତି, ପାପ କରୁଛନ୍ତି, ତେଣୁ ଆଉ ଏଥିରୁ ଉପାୟ ଉଦ୍ଧାର ହେବାର କ'ଣ ଉପାୟ ଅଛି, ଏଭଳି ଭାବରେ ସେ ପଚାରୁଛନ୍ତି। ଷଷ୍ଠ ସ୍କନ୍ଧ ପ୍ରଥମ ଶ୍ଳୋକରେ ସେଇଟା ସେ କହିଲେ, ପ୍ରଥମେ ପ୍ରଥମ ଅଧ୍ୟାୟରେ ଏଇ ପଏଣ୍ଟ ଆସିଲା, ଜାଣନ୍ତରେ ହଉ ବା ଅଜାଣତରେ ହଉ, କ୍ୱଚିତ୍ ନିବର୍ତ୍ତତେ ଅଭଦ୍ରାତ୍ କ୍ୱଚିତ୍ ଚରତି ତତ୍ ପୁନଃ ମନି ପ୍ରାୟଶ୍ଚିତମ ଅଥ ପାର୍ଥ ମନି କୁଞ୍ଜର ଶୌଚବତ୍। ବିଭିନ୍ନ ପ୍ରକାର ଯେଉଁ ପ୍ରାୟଶ୍ଚିତ ରହିଛି, ପାପର ପ୍ରାୟଶ୍ଚିତ ସବୁ ରହିଛି, ଏ ପ୍ରାୟଶ୍ଚିତକୁ ପ୍ରଥମେ ସୁଖଦେବ ଗୋସ୍ୱାମୀ କହିଲେ, ଏ ପାପ ଯେଉଁମାନେ କରୁଛନ୍ତି ଯଦି ପ୍ରାୟଶ୍ଚିତ ନ କରିବେ ତାହେଲେ ତାଙ୍କୁ ଦଣ୍ଡ ଭୋଗିବାକୁ ପଡ଼ିବ, ନର୍କ ଭୋଗିବାକୁ ପଡ଼ିବ। ତେଣୁ ଏଇଟାକୁ ଚିନ୍ତା ଶୁଣୁଛନ୍ତି ପରୀକ୍ଷିତ ମହାରାଜ, ଚିନ୍ତା କରୁଛନ୍ତି ବହୁତ ଲୋକ ଅଛନ୍ତି ପ୍ରାୟଶ୍ଚିତ କରୁଛନ୍ତି କିନ୍ତୁ ପୁଣି ସେ ପାପ କରୁଛନ୍ତି। ଆମର ପରୀକ୍ଷିତ ପ୍ରଭୁପାଦ ମହାରାଜ କହନ୍ତି ଯେଉଁ ଖ୍ରୀଷ୍ଟିଆନ ଯେଉଁ ଧର୍ମ ରହିଛି ତାଙ୍କର ରହିଛି କ'ଣ, ସେମାନେ କନଫେସନ୍ କରିବେ, ସୋମବାରରୁ ଶନିବାର ପର୍ଯ୍ୟନ୍ତ ସେମାନେ ଯେଉଁ ସବୁ ପାପ କାର୍ଯ୍ୟ କରିଛନ୍ତି ସେ ଯାଇକି ରବିବାର ଯାଇକରି ସେଠି ଯୀଶୁଖ୍ରୀଷ୍ଟଙ୍କ ଆଗରେ ସେ କହିବେ, ଏଇଟା କନଫେସନ୍ ତ କୁହାଯାଏ, ଏ ସ୍ୱୀକାର କରିବେ ପ୍ରଭୁ ମୋର ଏଇଟା ଦୋଷ ହେଇଯାଇଛି, ମୁଁ ଏଇଟା କରିଛି ମୋତେ କ୍ଷମା ଦିଅନ୍ତୁ, ଏଇଟା ସେମାନେ କରନ୍ତି ଯାଇକିରି। ତେଣୁ କନଫେସନ୍ କରନ୍ତି, ତାପରେ ପୁଣି ଆରମ୍ଭ କରନ୍ତି ସେଇ ଦୋଷ, ସେଇ ସବୁ ପାପ କରନ୍ତି। ସେମାନେ ଭାବନ୍ତି କ'ଣ ନା ମୁଁ ଯାଇକି ରବିବାର ଦିନ ପୁଣି କନଫେସନ୍ କରିଦେବି ମୁଁ ଏହା ପାପ କରିଛି ବୋଲି ପୁଣି ମୁଁ ମୁକ୍ତ ହେଇଯିବି, ଏଇଭଳି ଭାବରେ କରନ୍ତି। ଏଇଟା ଗୋଟେ ଅପରାଧ, ଆମ ଯେଉଁ ରହିଛି ଅପରାଧମାନଙ୍କ ନାମ ଅପରାଧ ସବୁ ରହିଛି, ଏ ଯେଉଁ ଅପରାଧ ହେଉଛି ନାମ ବଳରେ ପାପପୂର୍ଣ୍ଣ କାର୍ଯ୍ୟ କରିବା, ଏଇଟା ଗୋଟେ ଅପରାଧ। ଭଗବାନ ନାମ ବଳରେ, ନାମ ମାଧ୍ୟମରେ ସବୁ ପାପର ସବୁ ପାପ ପ୍ରାୟଶ୍ଚିତ ହେଇଯାଉଛି ନାମ ଦ୍ୱାରା। କିନ୍ତୁ ଆମେ ଏଇଟା ଜାଣିକରି ଯଦି ସେ ନାମ ପାପ କରିବା, ନାମ ବଳରେ ପାପ ପାପଟା ପଳେଇଯିବ, ସେଇଟା ଗୋଟେ ଅପରାଧ ହେଇଯିବ, ନାମ ଅପରାଧ। ତେଣୁ ଏଇଟାକୁ କ'ଣ, ଏଇଟାକୁ ସେ କହିଲେ, ପରୀକ୍ଷିତ ମହାରାଜ କହିଲେ ଯେ କେତେଜଣ ବ୍ୟକ୍ତି ବହୁତ ଚେଷ୍ଟା କରନ୍ତି ପାପରୁ ମୁକ୍ତ ହେବା ପାଇଁ, କ୍ୱଚିତ୍ ନିବର୍ତ୍ତିତ ଅଭଦ୍ରାତ, ପ୍ରାୟଶ୍ଚିତ କଲେ ଆଉ ସେ ପାପ କରିବେ ନାହିଁ ବୋଲି ଚିନ୍ତା କରିକି ରହୁଛନ୍ତି, କିନ୍ତୁ କ୍ୱଚିତ୍ ଚରତ ତତ୍ପୁନଃ, ପୁଣି ମଧ୍ୟ କେତେଜଣ ଅଛନ୍ତି ସେ ରହିପାରୁନାହାନ୍ତି, ପାପରୁ ବିରତ ହେଇପାରୁନାହାନ୍ତି, ପୁଣି ସେ ପାପ କାର୍ଯ୍ୟ କରୁଛନ୍ତି। ତେଣୁ ଏଇ ଯେଉଁ କର୍ମ ପ୍ରାୟଶ୍ଚିତ ରହିଛି, ଏ କର୍ମ ପ୍ରାୟଶ୍ଚିତକୁ ସେ କହୁଛନ୍ତି ମନେ କୁଞ୍ଜର ଶୌଚବତ୍। ତେଣୁ ସେ କହିଲେ ଯେ ହାତୀ ସ୍ନାନ ରହିଛି, ହାତୀ ଯାଏ ସ୍ନାନ କରିବା ପାଇଁ ଯାଏ, ସ୍ନାନ କରି ଆସିଲା ପରେ ମାଟିରେ ଆସିଗଲା ପରେ ସେ ଧୂଳିକୁ ନିଜ ଦେହରେ ବଳି ହୁଏ, ତେଣୁ ଏ ପ୍ରାୟଶ୍ଚିତ ସବୁ ଏଇଭଳି ଭାବରେ ବୋଲି ସେ କହିଲେ, ପରୀକ୍ଷିତ ମହାରାଜ କହୁଛନ୍ତି ସୁଖଦେବ ଗୋସ୍ୱାମୀଙ୍କୁ। ତେଣୁ ପରୀକ୍ଷିତ ମହାରାଜ ତାପରେ ସେ ଯେଉଁ ତା କର୍ମ ପ୍ରାୟଶ୍ଚିତ ପରେ କହିଲେ ଜ୍ଞାନ, ଆଉ ଗୋଟେ ପ୍ରାୟଶ୍ଚିତ ରହିଛି, ସେଇଟା ଜ୍ଞାନ ପ୍ରାୟଶ୍ଚିତ। ଜ୍ଞାନ ପ୍ରାୟଶ୍ଚିତ କହିଲେ ତପସ୍ୟା ବ୍ରହ୍ମଚାରୀଣ ସମେନ ଚ ଧମେନ ଚ ତ୍ୟାଗେନ ସତ୍ୟ ଶୌଚାଭ୍ୟାମ ଜମେନ ନିୟମେନ ଭା ଦେହ ଭା ବୁଦ୍ଧିଚଙ୍ଗ ଧୀରଂ ଧର୍ମଜ୍ଞାନ ଶ୍ରଦ୍ଧାନୁତ କ୍ଷିପନ୍ତି ଅଘଂ ମହଦବୀ ବେଣୁ ଗୁଣ୍ମ ଇବା ନଳ। ଇଏ ଜ୍ଞାନ ପ୍ରାୟଶ୍ଚିତ, ତପସ୍ୟା କରୁଛନ୍ତି, ବ୍ରହ୍ମଚର୍ଯ୍ୟ ଧାରଣ କରୁଛନ୍ତି, ଏଇଭଳି ଭାବରେ ବିଭିନ୍ନ ପ୍ରକାର ଯେଉଁ ରହିଛି ଜ୍ଞାନ ପ୍ରାୟଶ୍ଚିତ, ଜ୍ଞାନ ପ୍ରାୟଶ୍ଚିତ ଜ୍ଞାନ ମାଧ୍ୟମରେ ବା ତାକୁ ଯେଉଁ ପାପ କରିଛନ୍ତି ସେଥିପାଇଁ ସେମାନେ ଅନୁତାପ କରୁଛନ୍ତି, ଏସବୁ ଜ୍ଞାନ ପ୍ରାୟଶ୍ଚିତ ବୋଲି କୁହାଯାଉଛି। କିନ୍ତୁ ଏ ଜ୍ଞାନ ପ୍ରାୟଶ୍ଚିତ କିଭଳି ଭାବରେ ପାପରୁ ମୁକ୍ତ ହେଇଯାଉଛି, ମୁକ୍ତ ହେଇଯାଉଛି କେତେବେଳେ ନା ବେଣୁ ଗୁଳ୍ମ ଇବା ନଳ, ଯେମିତି ବେଣୁ ବାଉଁଶ ଗଛ ରହିଛି, ବାଉଁଶ ଗଛ କୁ ଅଗ୍ନି ସଂଯୋଗ କରିଦେଲେ, ନିଆଁ ଲଗାଇଦେଲେ ବାଉଁଶ ଗଛ ପୋଡ଼ିଯାଉଛି, କିନ୍ତୁ ପୋଡ଼ିଗଲେ ମଧ୍ୟ ପୁଣି ଯେତେବେଳେ ବର୍ଷା ହେଉଛି ପୁଣି ସେତେବେଳେ ତା ଦେହରୁ ଚେର ବାହାରୁଛି, ପୁଣି ଗଛ ହେବ। ତେଣୁ ଜ୍ଞାନ ପ୍ରାୟଶ୍ଚିତ ସେଇଭଳି ଭାବରେ, ଜ୍ଞାନ ପ୍ରାୟଶ୍ଚିତଟା ପୂର୍ଣ୍ଣ ଭାବରେ ପ୍ରାୟଶ୍ଚିତ ନୁହଁ। ତେଣୁ ଏଇଭଳି ଭାବରେ କହିଲା ପରେ ତାପରେ ଭକ୍ତି ପ୍ରାୟଶ୍ଚିତ କହୁଛନ୍ତି, ଭକ୍ତି ପ୍ରାୟଶ୍ଚିତ ହେଉଛି ମାନେ ପୂର୍ଣ୍ଣ ଭାବରେ ପ୍ରାୟଶ୍ଚିତ ଜଣେ କରିପାରିବ ଭକ୍ତି ମାଧ୍ୟମରେ, ଅନ୍ୟ କୌଣସି ମାଧ୍ୟମରେ ପୂର୍ଣ୍ଣ ପ୍ରାୟଶ୍ଚିତ ହେଇପାରିବ ନାହିଁ। ତେଣୁ ଭକ୍ତି ପ୍ରାୟଶ୍ଚିତଟା କ'ଣ ନା କେଚିତ୍ କେବଳ ଭକ୍ତ୍ୟା ବାସୁଦେବ ପରାୟଣ ଅଘଂ ଦୁର୍ନତି କାର୍ସ୍ନେହ ନିହାରମିବ ଭାସ୍କର। କ'ଣ ଏ ଭକ୍ତି ପ୍ରାୟଶ୍ଚିତଟା କ'ଣ ନା କେଚିତ୍ କେବଳ ଭକ୍ତ୍ୟା, ଏଇଟାକୁ ସମସ୍ତେ ଜାଣନ୍ତି ନାହିଁ, ଭକ୍ତି ପ୍ରାୟଶ୍ଚିତଟାକୁ ସମସ୍ତେ ଜାଣନ୍ତି ନାହିଁ, କେଚିତ୍ କ୍ୱଚିତ୍ ଲୋକ ଜାଣନ୍ତି ଏ ଭକ୍ତି ମାଧ୍ୟମରେ ପ୍ରାୟଶ୍ଚିତଟା ହେଇଯାଉଛି। କିଭଳି ପ୍ରାୟଶ୍ଚିତ ହେଉଛି ନା ଅଘଂ ଧୁନ୍ନତି କାଷ୍ଣେନ, ପୂର୍ଣ୍ଣ ଭାବରେ ପାପ ଦୂର ହେଇଯାଉଛି, ନିହାର ଭୀମ ଭାସ୍କର, ଯେଉଁଭଳି ଭାବରେ ଆମର ଦେଖିବା ଶୀତ ଦିନମାନଙ୍କରେ ସକାଳୁ ସକାଳୁ କୁହୁଡ଼ି ହେଇଯାଇଥାଏ, କିନ୍ତୁ ଯେତେବେଳେ ସୂର୍ଯ୍ୟ ଉଦୟ ହେଇଯାଏ ସେତେବେଳେ ସବୁ କୁହୁଡ଼ି ନଷ୍ଟ ହେଇଯାଏ, ସେଇଭଳି ଭାବରେ ଏ ଯେଉଁ ଭକ୍ତି ପ୍ରାୟଶ୍ଚିତ ରହିଛି ଭକ୍ତି ମାଧ୍ୟମରେ ଏ ପ୍ରାୟଶ୍ଚିତଟା ପୂର୍ଣ୍ଣ ହେଇଯାଏ, ପାପର ପ୍ରାୟଶ୍ଚିତ ପୂର୍ଣ୍ଣ ହେଇଯାଏ। ତେଣୁକରି ଏହି ପ୍ରସଙ୍ଗରେ ସେ କଥାଟି କହିଥିଲେ ପରୀକ୍ଷିତ ମହାରାଜ, ଗୋଟେ ଶ୍ଳୋକ କହିଥିଲେ ଯେଉଁଟାକୁ ବୁଝିପାରିଲେ ନାହିଁ ପରୀକ୍ଷିତ ମହାରାଜ, ସେ କହିଲେ ଷଷ୍ଠ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟରେ, ନାହିଁ ପ୍ରଥମ ଅଧ୍ୟାୟରେ ସେ କହୁଛନ୍ତି ଶକ୍ରୋନ୍ମନ କୃଷ୍ଣ ପଦାରବିନ୍ଦୟୋ ନିବେଶିତ ତଦ୍ଗୁଣୈ ରାଗେଇ ଯାଇ ରିହ ନ ତେଜମ ପାଶ ଭୃତ୍ୟସ୍ତ ତତ୍ ଭଟ୍ଟାନ ସ୍ୱପ୍ନେ ବିପସନ୍ଧି ଚିହ୍ନ ନିଷ୍କୃତା। ଶକ୍ରୋନ୍ମନ, ଗୋଟିଏ ଥର ଯଦି ମନକୁ ଭଗବାନ ପାଦ ପଦ୍ମରେ ଲଗେଇଦେଲେ କୃଷ୍ଣ ପଦାରବିନ୍ଦୟୋ ନିବେଶିତ ତଦ୍ଗୁଣରେ ଆଗି ଯାଇ ରୁହ, ଯଦିଓ ଆମର ବିଭିନ୍ନ ପ୍ରକାର ଗୁଣର ପ୍ରଭାବ ରହିଛି, ରାଗ ଦ୍ୱେଷ ସବୁ ରହିଛି, କିନ୍ତୁ ତଥାପି ଯଦି ମନକୁ ଭଗବାନଙ୍କ ପାଖରେ ଗୋଟିଏ ଥର ଲଗେଇଦେଲେ ତାହେଲେ ସିଏ ପୂର୍ଣ୍ଣ ପ୍ରାୟଶ୍ଚିତ ହେଇଗଲା, ପୂର୍ଣ୍ଣ ପ୍ରାୟଶ୍ଚିତ ହେଇଗଲା, ଏମିତିକି ସିଏ ସ୍ୱପ୍ନରେ ମଧ୍ୟ ଯମପାସ ଯମ ଦୂତମାନଙ୍କର ଯେଉଁ ଯମପାସ ଆଣିକି ଯେଉଁ ଦୂତମାନେ ଆସନ୍ତି ତାଙ୍କୁ ସ୍ୱପ୍ନରେ ମଧ୍ୟ ଦେଖିବେ ନାହିଁ। ନହେଲେ ଯମ ପାସ ଭୂତେଶ ତତ୍ ଭଟ୍ଟାନ ସ୍ୱପ୍ନେ ବି ପଶନ୍ତି ଚିହ୍ନ ନିଷ୍କୃତା। ସ୍ୱପ୍ନରେ ମଧ୍ୟ ଦେଖି ସିଧାସଳଖ ଦେଖିବା କଥା କ'ଣ ଉଠୁଛି, ସ୍ୱପ୍ନରେ ମଧ୍ୟ ଦେଖିବେ ନାହିଁ, ସେମାନଙ୍କୁ ଦେଖିବେ ନାହିଁ, ଯମରାଜଙ୍କ ଦୂତମାନଙ୍କୁ ଦେଖିବେ ନାହିଁ। ଅନ୍ତିମ ସମୟରେ ଯମରାଜଙ୍କ ଦୂତମାନେ ଯେଉଁ ଆସନ୍ତି ଯମ ପାସ ଆଣିକିରି ଆସିଥାନ୍ତି, ଯମ ପାସ ଆଣିକି ଆସିଥାନ୍ତି। କିନ୍ତୁ ଯେଉଁମାନେ ଏଇ ଭକ୍ତି ପ୍ରାୟଶ୍ଚିତ କରିଛନ୍ତି ସେମାନେ ସିଧାସଳଖ ତ ଦେଖିବା କଥା ଛାଡ଼ନ୍ତୁ, ସ୍ୱପ୍ନରେ ମଧ୍ୟ ସେମାନଙ୍କୁ ଦେଖିବେ ନାହିଁ। କେଉଁମାନେ ଏଇଟା କରୁଛନ୍ତି, ଶକ୍ରୁନ୍ ମାନ୍ୟ, ଗୋଟିଏ ଥର ଯଦି ମନକୁ ଭଗବାନ ପାଖରେ ଲଗେଇ ଦେଇଛନ୍ତି। ଏଇଭଳି ଭାବରେ ଯେତେବେଳେ କହିଲେ ପରୀକ୍ଷିତ ମହାରାଜଙ୍କୁ, ସୁଖଦେବ ଗୋସ୍ୱାମୀ କହିଲେ, ପରୀକ୍ଷିତ ମହାରାଜ ମନରେ ଚିନ୍ତା କରୁଛନ୍ତି, ଶକ୍ରୁନ୍ ନା ଅଶକ୍ରୁନ୍, ଗୋଟିଏ ଥର ନା ଅନେକ ଥର, ନା ନା ଶକ୍ରୁନ୍ ଗୋଟିଏ ଥର, ନା କିଛି ଦୃଷ୍ଟାନ୍ତ ଅଛି, ନା ହଁ ଦୃଷ୍ଟାନ୍ତ ଅଛି, କ'ଣ ନା ଅଜାମିଳ, ଅଜାମିଳ ଦୃଷ୍ଟାନ୍ତ ଦେଲେ, ତେଣୁ ଅଜାମିଳ ପ୍ରସଙ୍ଗ ଆସିଲା, ଅଜାମିଳ କଥା ତ ଆମେ ବହୁତ ଥର କହୁଛେ। ତେଣୁ ଏଇଭଳି ଭାବରେ ସିଏ ଯେତେବେଳେ ଯମରାଜଙ୍କ ଦୂତମାନେ ସବୁ ଆସିଥିଲେ, ତିନି ଜଣ ଦୂତ ଆସିକରି ତାଙ୍କର ଯେଉଁ ଆମର ଶରୀର ଭିତରେ ଯେଉଁ ରହିଛି ଲିଙ୍ଗ ଶରୀର ରହିଛି, ସେ ଶରୀରରେ ଯମପାହାସକୁ ପକେଇକିରି ଟାଣିବା ପାଇଁ ବସିଥିଲେ। ଟାଣିବା ପାଇଁ ବସିଥିଲା ବେଳେ ସେହି ସମୟରେ ସେ ଡାକିଲା, ନାରାୟଣ ଆୟ। ତାଙ୍କର ଯେଉଁ ଦଶମ ପୁତ୍ର ଥିଲା, ଏ 5 ବର୍ଷର ବାଳକ ଥିଲା, ଆଙ୍କୁ ସେତେବେଳେ 88 ବର୍ଷ ବୟସ ହୋଇଥିଲା। ତେଣୁ ସେ ଯେତେବେଳେ ଡାକିଦେଲା ନାରାୟଣ ଆୟ, ସେ ପୁଅ ଶୁଣିଛି କି ନାହିଁ ଅଲଗା କଥା, କିନ୍ତୁ ନାରାୟଣ ଶୁଣିଦେଲେ। ନାରାୟଣ ତାଙ୍କର 4 ଜଣ ଦୂତଙ୍କୁ ପଠେଇଲେ, ନାରାୟଣ 4 ଜଣ ଦୂତଙ୍କୁ ପଠେଇଲେ, ନାରାୟଣ 4 ଅକ୍ଷର, ତେଣୁ 4 ଜଣ ଦୂତ ଆସି ପହଞ୍ଚିଗଲେ ଏବଂ ନାରାୟଣଙ୍କ ଦୂତ ଏବଂ ଯମଦୂତଙ୍କ ବିଷୟରେ ଚାଲିଲା ଝଗଡ଼ା, ଆରମ୍ଭ ହୋଇଗଲା, ପାଟିତୁଣ୍ଡ ଆରମ୍ଭ ହୋଇଗଲା। ଝଗଡ଼ା କ'ଣ, ସେମାନେ ସବୁ ନିଷେଧ କରିଦେଲେ, ଯମରାଜଙ୍କ ଦୂତମାନଙ୍କୁ ପାଶକୁ କାଟିଦେଲେ, ପ୍ରଥମେ ଯେଉଁ ପାଶକୁ ବନ୍ଧ ବାନ୍ଧି ଦେଇଥିଲେ ତାକୁ କାଟିଦେଲେ, ତାଙ୍କର ଖଡ଼ଗରେ କାଟିଦେଲେ। କାଟିଦେଇ କହିଲେ, ତୁମେ ଏଭଳି ଭାବରେ ପୁଣ୍ୟବାନ ବ୍ୟକ୍ତିଙ୍କୁ କୁଆଡ଼େ ନେଉଛ ତୁମେ ସବୁ, ନା ଆଜ୍ଞା ଆମେ ଏସବୁ କଥା ସବୁ ରହିଛି, ଆମେ ଆଉ ସେ ବିଷୟରେ କ'ଣ ଆଲୋଚନା କରିବା। ତେଣୁ ଏଇଭଳି ଭାବରେ ଯମରାଜଙ୍କ ଦୂତମାନଙ୍କୁ ସେ ପରାସ୍ତ କରିଦେଲେ। ତେଣୁ ସେ ଯାଇ ଯମରାଜଙ୍କୁ ଯାଇ ପଚାରିଲେ, ଧର୍ମ ବିଷୟରେ ପଚାରିଲେ, ପ୍ରାୟଶ୍ଚିତ କ'ଣ, କିଭଳି ଭାବେ ପ୍ରାୟଶ୍ଚିତ ରହିଛି। ତେଣୁ ଏ ଯେଉଁ ରହିଛି ଭଗବାନଙ୍କର, ଯେଉଁ ଗୋଟିଏ ଥର ଯଦି ଭଗବାନଙ୍କ ନାମ ନେଇଗଲେ ସବୁ ପାପରୁ ସେ ମୁକ୍ତ ହୋଇଯାଆନ୍ତି। ଯେଉଁ ଅଜାମିଳ ବହୁତ ପ୍ରକାର ପାପ କାର୍ଯ୍ୟ କରୁଥିଲା, କିନ୍ତୁ ଇଏ ଯେଉଁ ପାପ ନାମ ବଳରେ ପାପ କରୁନଥିଲା, ସିଏ ଅପରାଧ କରୁନଥିଲା, ପାପ କରୁଥିଲା କିନ୍ତୁ ଅପରାଧ କରୁନଥିଲା। ବିଭିନ୍ନ ପ୍ରକାର ପାପ ଏସବୁ ବର୍ଣ୍ଣନା କରାଯାଇଛି, ଯମରାଜ ଦୂତ ଏବଂ ଧର୍ମରାଜଙ୍କ ଦୂତମାନଙ୍କ ଭିତରେ, ଧର୍ମରାଜ ଦୂତ ଏବଂ ନାରାୟଣଙ୍କ ଦୂତମାନଙ୍କ ଭିତରେ ଆଲୋଚନା ଚାଲିଛି, କ'ଣ ଧର୍ମ କ'ଣ ଏସବୁ କଥା ସେ କହିଛନ୍ତି। ଧର୍ମ ବିଷୟରେ କହିଲେ କ'ଣ ଧର୍ମ ସେସବୁ କହିଛନ୍ତି, କିନ୍ତୁ ସାଧାରଣ ଧର୍ମ ବିଷୟରେ ସେ ଜାଣିଥିଲେ, କିନ୍ତୁ ସବୁଠାରୁ ଶ୍ରେଷ୍ଠ ଧର୍ମ ବିଷୟରେ ସେ ଜାଣିନଥିଲେ। ଶ୍ରେଷ୍ଠ ଧର୍ମ ବିଷୟରେ ଯମରାଜ ତାଙ୍କୁ ଦେଇନଥିଲେ, ଜ୍ଞାନ ଦେଇନଥିଲେ, କାହିଁକିନା ସେମାନେ ଉପଯୁକ୍ତ ନଥିଲେ, ତେଣୁ ସେ ଜ୍ଞାନଟି ତାଙ୍କୁ ଦେଇନଥିଲେ। କିନ୍ତୁ ଆଜି ଯେତେବେଳେ ଆବଶ୍ୟକ ପଡ଼ିଲା, ସେତେବେଳେ ସେ ଯମରାଜ ପାଖକୁ ଯେତେବେଳେ ଫେରିଗଲେ, ଯମରାଜଙ୍କର ଦୂତମାନେ ତାଙ୍କ ପାଖକୁ ଫେରିଗଲେ, ତାଙ୍କୁ ପଚାରିଲେ, ଧର୍ମ କ'ଣ ଆଜ୍ଞା, ଆପଣ ଯେଉଁ କହୁଥିଲେ ଧର୍ମ, ସେଇଟା ଆଉ କ'ଣ ଅଧିକା କିଛି ଧର୍ମ ଅଛି? ତେଣୁ ବେଦରେ ଧର୍ମ କଥା ରହିଛି, କିନ୍ତୁ ଶ୍ରେଷ୍ଠ ଧର୍ମ କଥା ବେଦରୁ ଜଣାପଡ଼ିବ ନାହିଁ। ତେଣୁ ଧର୍ମରାଜ ତାଙ୍କ ଦୂତମାନଙ୍କୁ କହିଲେ, ଶ୍ରେଷ୍ଠ ଧର୍ମ ହେଉଛି ଏଇଟା, ଏତାବାନ ଶ୍ରେଷ୍ଠ ଧର୍ମଟା କ'ଣ, ଷଷ୍ଠ ସ୍କନ୍ଧ ତୃତୀୟ ଅଧ୍ୟାୟରେ ଧର୍ମରାଜ ତାଙ୍କ ଦୂତମାନଙ୍କୁ କହୁଛନ୍ତି, ଏତାବାନ ଏବ ଲୋକେସ୍ମିନ୍ ପୁଂସା ଧର୍ମ ପରାଶ୍ରୁତ। ଶ୍ରେଷ୍ଠ ଧର୍ମ କ'ଣ ନା, ବାସୁଦେବ ଭଗବତୀ ତନ୍ନାମ ଗ୍ରହଣାଦେବି, ଭଗବାନ ଯିଏକି ବାସୁଦେବ, ବସୁଦେବଙ୍କ ପୁତ୍ର, ତାଙ୍କୁ ସେ ହେଉଛି ଭଗବାନ, ସେ ଷଡ଼ଶ୍ୟ ପୂର୍ଣ୍ଣ, ତାଙ୍କର ନାମ ଆଦି, ନାମ ଗ୍ରହଣ ଆଦି, ଏଇଟା ହେଉଛି ଶ୍ରେଷ୍ଠ ଧର୍ମ। ଶ୍ରେଷ୍ଠ ଧର୍ମ ବାସୁଦେବ, କ'ଣ ସବୁ ଆଲୋଚନା ଚାଲିଛି, ତେଣୁ ଯମରାଜ କହିଲେ ତାଙ୍କ ଦୂତମାନଙ୍କୁ, ଇଏ ହେଉଛି ଶ୍ରେଷ୍ଠ ଧର୍ମ ହେଉଛି ଏଇଟା। ସେମାନେ ଜାଣିନଥିଲେ ଶ୍ରେଷ୍ଠ ଧର୍ମ, ବୈଦିକ ଧର୍ମ କ'ଣ ଜାଣିଥିଲେ? ସେ ବେଦରେ ଯାହା ସବୁ ଧର୍ମ ବର୍ଣ୍ଣନା କରାଯାଏ ସେ ସବୁ ଜାଣିଥିଲେ, କିନ୍ତୁ ବେଦରେ ଶ୍ରେଷ୍ଠ ଧର୍ମ ବିଷୟରେ ଜଣାପଡ଼ିବ ନାହିଁ। ବେଦରେ ତିନି ଗୁଣ ବିଷୟରେ ରହିଛି, ତିନି ଗୁଣର ଧର୍ମ କଥା କୁହାଯାଇଛି, ତିନି ଗୁଣର ଉର୍ଦ୍ଧ୍ୱ କଥା କୁହାଯାଇ ନାହିଁ ବେଦରେ, ବା ଯଦିଓ କୁହାଯାଇଛି ତାକୁ ସମସ୍ତେ ବୁଝିପାରିବେ ନାହିଁ। ତେଣୁ ଶ୍ରେଷ୍ଠ ଧର୍ମ ହେଉଛି ଏ ଭଗବାନଙ୍କ ଶରଣରେ ଯିବା, ଆଉ ସବୁ ଧର୍ମକୁ ତ୍ୟାଗ କରିକି ଭଗବାନଙ୍କ ଶରଣରେ ଯିବା, ଇଏ ହେଉଛି ଶ୍ରେଷ୍ଠ ଧର୍ମ। ତେଣୁ ଭଗବାନ ସେଇଟା କହିଲେ, ସର୍ବଧର୍ମାନ୍ ପରିତ୍ୟଜ୍ୟ ମାମେକଂ ଶରଣଂ ବ୍ରଜ ଅହଂ ତ୍ୱାଂ ସର୍ବପାପେଭ୍ୟ ମୋକ୍ଷେ ସାଇ ମା ସୁଜ। ଆଉ ସବୁ ଧର୍ମକୁ ତ୍ୟାଗ କରିକି ଭଗବାନଙ୍କ ଶରଣରେ ଯିବା, ଏଇଟା ହେଉଛି ଶ୍ରେଷ୍ଠ ଧର୍ମ। ଅନେକ ପ୍ରକାର ଧର୍ମ ରହିଛି, କିନ୍ତୁ ଭଗବତ ଗୀତାରେ ଆରମ୍ଭରେ ସେସବୁ ଧର୍ମ ବିଷୟରେ କହିଲେ, ବର୍ଣ୍ଣାଶ୍ରମ ଧର୍ମ ଇତ୍ୟାଦି ସବୁ ରହିଛି, ଏସବୁ ଧର୍ମ, କିନ୍ତୁ ଶ୍ରେଷ୍ଠ ଧର୍ମଟା ହେଉଛି ଭଗବାନଙ୍କ ଶରଣରେ ଯିବା। ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ। ଯେଉଁଠୁ ଭଗବତ ଗୀତା ଶେଷ ହେଇଛି ସେଇଠୁ ଭାଗବତ ଆରମ୍ଭ ହେଇଛି। ଭଗବତ ଗୀତା ଅନ୍ତିମରେ ଭଗବାନ କହିଲେ ଏଇ କଥାଟି, ସର୍ବଧର୍ମାନ୍ ପରିତ୍ୟଜ୍ୟ ମାମେକଂ ଶରଣଂ ବ୍ରଜ। ଭାଗବତ ଆରମ୍ଭରେ ସୁତ ଗୋସ୍ୱାମୀ ସ୍ୱର୍ଣ୍ଣକାଦି ଋଷିମାନଙ୍କୁ କହୁଛନ୍ତି, ଇଏ ହେଉଛି ଭାଗ, ଏଇ ତ ଧର୍ମ, ପ୍ରକୃତ ଧର୍ମ ହେଉଛି ଏଇଟା। ସବି ପୁଂସାଂ ପରଧର୍ମ ଯତ ଭକ୍ତି ର ଦୁଃଖ ଯେ ଅହୈତୁକୀ ଅପ୍ରତିହତା ଜୟାତ୍ମା ସୁପ୍ରସିଦ୍ଧତି। ଯେଉଁ ଛଅଟି ପ୍ରଶ୍ନ ପଚାରିଥିଲେ ସ୍ୱର୍ଣ୍ଣକାଦି ଋଷିମାନେ, ଦୁଇଟି ପ୍ରଶ୍ନର ଉତ୍ତର ଏଇ ଗୋଟିଏ ଶ୍ଳୋକ, ଇଏ ହେଉଛି ଶ୍ରେଷ୍ଠ ଧର୍ମ। ସବି ପୁଂସାଂ ପରଧର୍ମ ଯତ ଭକ୍ତିର ଅଧ୍ୟକ୍ଷ ଯେ, ଶ୍ରେଷ୍ଠ ଧର୍ମ କ'ଣ ନା ଭଗବାନ ଯିଏ କହୁଛନ୍ତି ଅଧ୍ୟକ୍ଷଜ, ଅଧ୍ୟକ୍ଷଜ କହିଲେ ଆମ ଇନ୍ଦ୍ରିୟମାନଙ୍କ ଉର୍ଦ୍ଧ୍ୱରେ, ଆମେ ଇନ୍ଦ୍ରିୟମାନଙ୍କ ଦ୍ୱାରା ତାଙ୍କୁ ଜାଣିପାରିବା ନାହିଁ, ତାଙ୍କୁ ଯଦି ଆମେ ଭକ୍ତି କରିବା ସେଇଟା ହେଉଛି ଶ୍ରେଷ୍ଠ ଧର୍ମ। ସବି ପୁଂସାଂ ପରଧର୍ମ ଯତ ଭକ୍ତିର ଅଧ୍ୟକ୍ଷ ଯେ ଅହୈତୁକୀ ଅପ୍ରତିହତା, ଏଇ ଧର୍ମ କରିବା ପାଇଁ କୌଣସି ହେତୁ ନାହିଁ, ହେତୁ ନାହିଁ କହିଲେ କୌଣସି କାରଣ ନାହିଁ। ଏଇଆ ସବୁ ଆମେ ଯେଉଁ କହିଲେ ନା ବ୍ରାହ୍ମଣ, ବ୍ରାହ୍ମଣର ବାରଟି ଗୁଣ ରହିଛି, କିନ୍ତୁ ତଥାପି ସେ ଭଗବାନ ଭକ୍ତି ନ କରିପାରନ୍ତି, ଯେମିତି ଅମକ ପଣ୍ଡିତ କଥା କହୁଥିଲେ ଆମେ, ଏଇଭଳି ଭାବରେ ଅନେକ ରହିଛନ୍ତି। ପ୍ରାୟ ବ୍ରାହ୍ମଣମାନେ କଳିଯୁଗର ଯେଉଁ ବ୍ରାହ୍ମଣମାନେ କ'ଣ ନା, ଆମେ ବ୍ରାହ୍ମଣ, ଆମେ ବହୁତ ଉନ୍ନତ କୂଳର, କିନ୍ତୁ ଭଗବାନଙ୍କ ଭକ୍ତି ନାହିଁ, ଭଗବାନ ଭକ୍ତି ନାହିଁ। ଅନ୍ୟ ପୁରାଣରେ ବର୍ଣ୍ଣନା କରାଯାଇଛି, ଅନ୍ୟ ଯୁଗରେ ଯେଉଁମାନେ ସବୁ ବ୍ରହ୍ମ ରାକ୍ଷସ ଥିଲେ ସେମାନେ କଳିଯୁଗରେ ବ୍ରାହ୍ମଣ ରୂପରେ ଜନ୍ମଗ୍ରହଣ କରିଛନ୍ତି, ତେଣୁ ସେମାନେ ଭଗବାନ ଭକ୍ତି କରୁନାହାନ୍ତି, ଭକ୍ତି କରୁନାହାନ୍ତି। ତେଣୁ ଏଇଭଳି ଭାବରେ ଯଦି ଭଲ ଗୁଣ, ଭକ୍ତି କରିବା ପାଇଁ କୌଣସି ଗୁଣର ଆବଶ୍ୟକତା ନାହିଁ, ଏହି କଣ୍ଡିସନ୍ ଥିଲେ ଜଣେ ଭକ୍ତି କରିପାରିବ ତ ନା, ଅହେତୁକି କୌଣସି ହେତୁ ନାହିଁ, ଅପ୍ରତିହତା କୌଣସି ପରିସ୍ଥିତିରେ ସେ ଭକ୍ତିକୁ ବାଧା ଦିଆଯାଇପାରିବ ନାହିଁ। ଯେଉଁଭଳି ଭାବରେ ପ୍ରହ୍ଲାଦ ମହାରାଜ, ପ୍ରହ୍ଲାଦ ମହାରାଜଙ୍କ ପିତା ହିରଣ୍ୟକଶିପୁ ଏତେ ଶକ୍ତିଶାଳୀ ଥିଲେ, ଦେବତାମାନେ ତାକୁ ଭୟ କରି ରହୁଥିଲେ, ତାଙ୍କୁ ବ୍ରହ୍ମା ବିଷ୍ଣୁ ଏବଂ ଶିବକୁ ତିନି ଜଣଙ୍କୁ ଛାଡ଼ିଦେଲେ, ଆଉ ସବୁ ଯେଉଁ 33 କୋଟି ଦେବତା ରହିଛନ୍ତି ସେଇ ତିନି ଜଣଙ୍କୁ ଛାଡ଼ିଦେଲେ, ଆଉ ସମସ୍ତେ ଆସି ତାଙ୍କର ସେବା କରୁଥିଲେ, ଏତେ ଶକ୍ତିଶାଳୀ ଥିଲେ ହିରଣ୍ୟକଶିପୁ। କିନ୍ତୁ ପ୍ରହ୍ଲାଦଙ୍କୁ ସବୁପ୍ରକାର ହିରଣ୍ୟକଶିପୁ ସବୁପ୍ରକାର ତାଙ୍କୁ ପ୍ରଦାନ କରୁଥିଲେ, ବାଧା ପ୍ରଦାନ କରିଥିଲେ ଭକ୍ତି ନ କରିବା ପାଇଁ, କିନ୍ତୁ ହିରଣ୍ୟ ସମସ୍ତ ବାଧା ସତ୍ତ୍ୱେ ମଧ୍ୟ ପ୍ରହ୍ଲାଦ ମହାରାଜ ଭଗବାନ ଭକ୍ତି କରୁଥିଲେ। କି ଭକ୍ତି କରୁଥିଲେ ପ୍ରହ୍ଲାଦ ମହାରାଜ ଭଗବାନଙ୍କର? କ'ଣ ଭକ୍ତି କରୁଥିଲେ? କେତେ ପ୍ରକାର ଭକ୍ତି ରହିଛି? ନଅ ପ୍ରକାର ଭକ୍ତି ରହିଛି। ପ୍ରହ୍ଲାଦ ମହାରାଜ କି ପ୍ରକାର ଭକ୍ତି କରୁଥିଲେ? ଗୋଟେ ସ୍ମରଣ କରୁଥିଲେ, ସ୍ମରଣ ସହିତ ଆଚାର୍ଯ୍ୟ ପ୍ରହ୍ଲାଦ ପିଲାଦିନରୁ ମାଆଙ୍କ ଗର୍ଭରୁ ଥାଇକି ସେ ଭକ୍ତି କରୁଥିଲେ, ନାରଦଙ୍କ କୃପାରୁ ସେ ଭକ୍ତି କରୁଥିଲେ, ତେଣୁ ସେ ସବୁବେଳେ ସ୍ମରଣ କରୁଥିଲେ, ସବୁବେଳେ ଭଗବାନଙ୍କୁ ସ୍ମରଣ କରୁଥିଲେ। ତେଣୁ ଯେତେବେଳେ ଜନ୍ମ ହେଲେ ବହୁତ ବର୍ଷ କାଳ ମାଆଙ୍କ ଗର୍ଭରେ ରହିଲେ, ହଜାର ହଜାର ବର୍ଷ କାଳ ରହିଗଲେ। ହିରଣ୍ୟକଶିପୁ ଯେଉଁ ମନ୍ଦର ପର୍ବତରେ ତପସ୍ୟା କରୁଥିଲେ, 36,000 ବର୍ଷ ଧରି ତପସ୍ୟା କରିଥିଲେ, ଦେବତାମାନେ ଗଣରେ 100 ବର୍ଷ କହିଲେ 36,000 ବର୍ଷ ଏତି ବର୍ଷ ତପସ୍ୟା କରି 37 ବର୍ଷ ରହିଥିଲେ ମାଆଙ୍କ ଗର୍ଭରେ କୟାଧୁଙ୍କ ଗର୍ଭରେ ରହିଥିଲେ ପ୍ରହ୍ଲାଦ ନାରଦମୁନି କୃପାରୁ କିନ୍ତୁ ଗର୍ଭରେ ରହିକରି ସେ ଭଗବାନ ଭକ୍ତି ସ୍ମରଣ କରୁଥିଲେ ତେଣୁ ଯେତେବେଳେ ହିରଣ୍ୟକଶ୍ୟପ ଫେରିଲେ ତପସ୍ୟାରୁ ଫେରିଲେ ସେତେବେଳେ ସେ କୟାଧୁ ଏଇ ପୁତ୍ରକୁ ଜନ୍ମ ସନ୍ତାନକୁ ପ୍ରସବ କଲେ ବା ଜନ୍ମ ଦେଲେ ତେଣୁ ପ୍ରହ୍ଲାଦ ପିଲାଦିନରୁ ବର୍ଣ୍ଣନା କରାଯାଇଛି ସପ୍ତମ ସ୍କନ୍ଧ ଚତୁର୍ଥ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ପିଲାଦିନରୁ ସେ ଏଭଳି ଭାବେ ରହୁଥିଲେ ଯେ ଭାବେ ଇଏ ପିଲାଟା କ'ଣ ଆର ଠିକ୍ ଭାବରେ ମାଇଣ୍ଡ କାମ କରୁନାହିଁ ବ୍ରେନ୍ କାମ କରୁନାହିଁ ମେଣ୍ଟାଲି ହ୍ୟାଣ୍ଡିକ୍ୟାପ୍ ଭଳି ଚିନ୍ତା କରୁଥିଲେ ସେମାନେ କାରଣ ସେହିଭଳି ଭାବରେ ସେ ପ୍ରହ୍ଲାଦ ରହୁଥିଲେ ନ୍ୟସ୍ତ କ୍ରୀଡ଼ାନକ ବାଳୋ ଜଡ଼ବତ୍ତନ ମନସ୍ତୟା କୃଷ୍ଣ ଗ୍ରହ ଗୃହୀତ ଆତ୍ମା ନ ବେଦ ଜଗଦୀଦୃଶିମ୍ ଆସୀନ ପର୍ଯ୍ୟଟନ ଅସ୍ନନ୍ ଶୟାନ ପ୍ରଭିବନ୍ ବୃବନ୍ ନାନୁସନ୍ଧତେ ଏତାନି ଗୋବିନ୍ଦ ପରିରମ୍ଭିତ ସେ ପିଲାଦିନେ ସାଧାରଣତଃ ପିଲାମାନେ ସବୁ ଖେଳା ଖେଳି ପାଇଁ ବ୍ୟସ୍ତ ଖେଳାଖେଳି ବ୍ୟସ୍ତ କିନ୍ତୁ ସେ କୌଣସି ଖେଳ କରୁନଥିଲେ ଖେଳାଖେଳି କରୁନଥିଲେ ଏବଂ ପାଗଳ ଭଳି ରହୁଥିଲେ ଜଡ଼ବତ୍ ତନ ମନସ୍ତୟା ତାଙ୍କର ମସ୍ତିଷ୍କ ସେହିଭଳି ଭାବରେ ଥିଲା ପ୍ରକୃତରେ କୃଷ୍ଣ ଗ୍ରହ ଗୃହୀତ ଆତ୍ମା ଏ ସବୁବେଳେ କୃଷ୍ଣଙ୍କର ଚିନ୍ତା କରୁଥିଲେ ନ ବେଦ ଜଗଦୀଦୃଶିମ୍ ସେ ଜାଣିପାରୁନଥିଲେ ବ୍ୟବହାରିକ ଜଗତକୁ ଜାଣିପାରୁନଥିଲେ ସେ ତେଣୁ ସେ କେତେବେଳେ ବସିଥିଲା ବେଳେ ହଉ ବା ଚାଲୁ ବୁଲୁଥିଲା ବେଳେ ହଉ ଏମିତିକି ଖାଦ୍ୟ ଗ୍ରହଣ କରୁଥିଲା ବେଳେ ହଉ ବା ଶୋଇଥିଲା ବେଳେ ହଉ ବା ପାଣି ପିଉଥିଲା ବେଳେ ହଉ ବା କଥା କହୁଥିଲା ବେଳେ ହଉ ସେ ଏସବୁ ଚିନ୍ତା କରିପାରୁନଥିଲେ ଅନ୍ୟ କ'ଣ ସେ କରୁଛନ୍ତି କି ଜାଣିପାରୁନଥିଲେ ସିଏ ଯେମିତି ମେସିନ୍ ଭଳିଆ ସେ କାର୍ଯ୍ୟ କରୁଥିଲେ ସବୁବେଳେ ଭଗବାନଙ୍କୁ ଚିନ୍ତନ କରୁଥିଲେ ସେ ତେଣୁ ସିଏ ହେଉଛନ୍ତି ଶ୍ରବଣର ଆଚାର୍ଯ୍ୟ ଗୋଟିଏ ଗୋଟିଏ ଅଙ୍ଗରେ ଗୋଟିଏ ଗୋଟିଏ ଆଚାର୍ଯ୍ୟ ରହିଛନ୍ତି ଶ୍ରବଣର ଆଚାର୍ଯ୍ୟ ହେଉଛନ୍ତି ପରୀକ୍ଷିତ ମହାରାଜ କୀର୍ତ୍ତନର ଆଚାର୍ଯ୍ୟ ହେଉଛନ୍ତି ସୁଖଦେବ ଗୋସ୍ୱାମୀ ସ୍ମରଣର ଆଚାର୍ଯ୍ୟ ହେଉଛନ୍ତି ପ୍ରହ୍ଲାଦ ଶ୍ରବଣ କୀର୍ତ୍ତନ ବିଷ୍ଣୁ ସ୍ମରଣ ତାପରେ ପାଦ ସେବନ ସେ ଶ୍ରୀ ସୀତାରାମ ହନୁମାନ ଯୋଉ କି ପାଦ ସେବନ ଆଚାର୍ଯ୍ୟ କିଏ ଲକ୍ଷ୍ମୀଦେବୀ ଅର୍ଚ୍ଚନର ଆଚାର୍ଯ୍ୟ ହେଉଛନ୍ତି କିଏ ପୃଥୁ ମହାରାଜ ବନ୍ଧନର ହେଉଛନ୍ତି ଅକ୍ରୁର ଅର୍ଚ୍ଚନ ବନ୍ଧନ ଦାସ୍ୟ ହେଉଛନ୍ତି କପିପତି ବା ହନୁମାନ କପିପତି ଦାସ୍ୟ ସଖ୍ୟ ହେଉଛନ୍ତି ଅର୍ଜୁନ ଆତ୍ମନିବେଦନ ହେଉଛନ୍ତି ବଳି ମହାରାଜ ଗୋଟିଏ ଗୋଟିଏ ଅଙ୍ଗରେ ଜଣେ ଜଣେ ଆଚାର୍ଯ୍ୟ ରହିଛନ୍ତି କିନ୍ତୁ କେତେଜଣ ଅଛନ୍ତି ଯିଏକି ସବୁଯାକ ଅଙ୍ଗ ପାଳନ କରୁଥିଲେ ଯେମିତି ଅମ୍ବରୀଶ ମହାରାଜ ଭାଗବତ ନବମ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି ସେ ସବୁ ଭକ୍ତର 9ଟି ଯାକ ଅଙ୍ଗ ସେ ପାଳନ କରୁଥିଲେ ସବୈ ମନା କୃଷ୍ଣ ବଦାର ବିନ୍ଦୟୁ ଇତ୍ୟାଦି ଏସବୁ ଶ୍ଳୋକ ରହିଛନ୍ତି ସବୁ ସେ ଅଙ୍ଗ ପାଳନ କରୁଥିଲେ ଯାହା ହଉ ଏଇ ଭକ୍ତି ଜଣେ କରିବ ମାନେ ସେ କ'ଣ ସେଇଟା ହେଉଛି ପୂର୍ଣ୍ଣ ପ୍ରାୟଶ୍ଚିତ ସବୁ ପାପର ପ୍ରାୟଶ୍ଚିତ ହେଇଯିବ କିନ୍ତୁ ଜଣେ ଯଦି ଚିନ୍ତା କରିବ ମୁଁ ପାପ କରିବି ଏ ଭକ୍ତି ମାଧ୍ୟମରେ ଭଗବାନ ନାମ ନେଇକରି ପାପର ପ୍ରାୟଶ୍ଚିତ ହେଇଯିବ ତାହେଲେ ସେଇଟା ହେଉଛି ଅପରାଧ ହେଇଗଲା ଅପରାଧ ନାମ ବଳରେ ପାପ ପାପ କାର୍ଯ୍ୟ କରିବାଟା ଏଇଟା ହେଉଛି ଅପରାଧ ତେଣୁ ଏହିଭଳି ଭାବରେ କଥା ରହିଛି ଆମର କଥା ଗୋଟିଏ ବିଶ୍ରାମ ଦେବା 2 ମିନିଟ୍ ଭଗବାନ ନାମ କୀର୍ତ୍ତନ କରିକିରି ଇଏ ବୋଲିବେ ନା ମୁଁ ବୋଲିବି